ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशम स्कंद 63 अध्याय श्लोक 10। शंकरानुचरान् शंकरानुचरान् शौरी भूत प्रमथ गुह्यकान् भूत प्रमथ गुह्यकान् डाकिनी जातुधानाश्च डाकिनी जातुधानाश्च बेतालान् सविनया सविनायकान् शंकरानुचरान् शौरी भूत प्रमथ गुह्यकान् डाकिनी जातुधानाश्च बेतालान् सविनायकान् शंकरानुसरान् शौरिः भूत प्रमथ गुह्यकान् डाकिनी जातुधानाश्च बेतालान् सविनयाकान् भूत प्रमथ गुह्यकान् डाकिनी जातुधानाश्च वेतालान् सविनयाकान् शंकरानुचरान् शौरी भूतग्रामगुह्यकान् डाकिनी जातुधानाश्च वेतालान् सविनयाकान्। हरे कृष्ण श्लोकर अनुवाद आमर दुईट श्लोक अच्छे कि आम गोटे श्लोक पाठ कले दुईटा जाक श्लोक बर्तमान पाठ करदे। द्वितीय श्लोक हूँ पेत मातृपिशाच कुष्मांडान ब्रह्मराक्षसान द्रावयामास तीक्ष्मा ग्रही सरेहि सांगधनुश्चते अच्युते। आर अर्थ हूँ तांकर सांगधन नामक धनुरु तीक्ष्मांग्र सर निक्षेप करी श्रीकृष्ण शिवंक विभिन्न अनुचर भूत प्रमथ गुह्यक कुष्मांड एवं ब्रह्मराक्षस मानक विताड़ित करदे। तेणु पुष्पभक्त सज्जनंद मातृंद आम भागवत कथ स्वागत जना जाऊँगी। ये जो चली युद्ध चली सोनितपुर से विषय आम आलोचना चलते तेणु आज शुणा गत काली आम करें कि भाव में ब्रह्मादय सुराधीशा मुनय सिद्धचारण गंधर्वासोजाख्या विमान दुमागमन एम सब उपर देखुं दर्शक देखुं उपरे सब देवता मैंने दर्शन कर खाली देवता मैंने नुह ब्रह्मादय सुराधीशा मुनय सिद्धचारण गंधर्व अवसर जक्ष इन सब देखुं इन सब आकाश देखुं एवं आम्भे मैंने श्रवण श्रवणकारी मैंने आम देखिपर से कथा मध्यम से देखिपर यह भाव युद्ध होुद्ध दृश्य शिव सुखदेव गोस्वामी यह वर्णना कर से जदि से श्लोक भितर प्रवेश करवा देखिपर भगवान जो सब लीला रोज ये नित्य लीला भगवान जी 5000 वर्ष तले होता वर्तमान आउ ना ता नुह ये लीला बर्तमान मत चली कौटी तेणु भगवान लीला को नित्य लीला कहुए सब भगवान चली लीला जमी आम देखिया बर्तमान सका 8टा है आमर ये भागवत कथा हो ତାପରେ 8:05 ହେବ, 8:10 ଏଇଭଳି ଭାବେ 9 ପର୍ଯ୍ୟନ୍ତ ଚାଲିଯିବ, ଭାଗବତ କଥା ଶେଷ ହେଇଯିବ। କିନ୍ତୁ ପୁଣି କେଉଁଠି ଭାଗ 8 ହେଇଥିବ, ହଁ ସେଠି ବୋଧେ ଭାଗବତ କଥା ଚାଲିଥିବ, ହଁ ସେଠି ସେ ଆଉ କେଉଁଠି ଭାଗବତ। ଏଇଭଳି ଭାବରେ ଯେଉଁ ପୃଥିବୀ ପୃଥିବୀ ପୃଷ୍ଠରେ କେଉଁଠି କେତେବେଳେ କେଉଁ ସମୟରେ 24 ଘଣ୍ଟା, କେଉଁ ସମୟରେ କେଉଁ ସମୟ ସକାଳ ହେଉଥିବ, କେଉଁ ସମୟରେ ଚାଲିଥିବ। ସେଇଭଳି ଭାବରେ ଭଗବାନ ଲୀଳା ହେଉଛି, ଇଏ ହେଉଛି ଅଦ୍ୱୈତ ଜ୍ଞାନ, ଅଦ୍ୱୈତ ତତ୍ତ୍ୱ। ତେଣୁ ଭଗବାନଙ୍କର ଏବଂ ଭଗବାନ କଥା ଭିତରେ କୌଣସି ତଫାତ୍ ନଥାଏ। ଯେଉଁମାନେ ଶୁଦ୍ଧ ଭକ୍ତମାନେ ସେମାନେ ଯେତେବେଳେ ଭଗବାନ କଥା କୁହନ୍ତି ବା ଭଗବାନ ନାମ ଗ୍ରହଣ କରନ୍ତି ଏବଂ ଭଗବାନଙ୍କୁ ଦର୍ଶନ କରନ୍ତି ସେମାନେ। ତେଣୁ ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଏଇ ଭଗବାନ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଥିଲେ, ଇଏ ଯେଉଁ ଭାଗବତ ରଚନା କରାଗଲା, ଏ ଭାଗବତ ରଚନା କରାଗଲା ସେଇ ଦ୍ୱାପର ଯୁଗର ଅନ୍ତିମରେ ଏ ବ୍ୟାସଦେବ ଆସିଲେ, ସେ ସମସ୍ତ ଶାସ୍ତ୍ରକୁ ରଚନା କଲେ, ରଚନା କରିକି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରିଲେ ନାହିଁ। ସବୁ ଶାସ୍ତ୍ର ରଚନା କରିଦେଲେ, ବେଦ ଉପନିଷଦ ଆପଣମାନେ ବୁଝିବା ପରୀକ୍ଷା ଦେବେ, ଉପନିଷଦ ପରୀକ୍ଷା ଦେବେ, ଏଇଭଳି ଭାବରେ ଅନେକ ଉପନିଷଦ ରହିଛନ୍ତି। କିନ୍ତୁ ତାଦେହରୁ ମୁଖ୍ୟ ହେଉଛି 108 ଉପନିଷଦ ରହିଛି, 108 ଉପନିଷଦ ରହିଛି। ଏ ଯେଉଁ ଭଗବାନଙ୍କ ମୁଖ ନିଶ୍ଚିତ ବାଣୀ, ଏ ବେଦ ଉପନିଷଦ ଏଇଟାକୁ କିଏ ରଚନା କରିଥିଲେ ତା ନୁହଁ, ଇଏ ଭଗବାନ ନିଶ୍ୱାସରୁ ଜାତ ହେଇଛନ୍ତି। ଇଏ ଗୋଟେ ଉପନିଷଦରେ ଅଛନ୍ତି, ଯସ୍ୟ ମହତ ଭୂତସ୍ୟ ନିଶ୍ୱସିତ ମେତଦ୍ ଋଗ୍ବେଦ ସାମବେଦ ଯଜୁର୍ବେଦ। ଭଗବାନ ନିଶ୍ୱାସରୁ ଏସବୁ ବେଦ ଜାତ ହେଉଛନ୍ତି। ତେଣୁ ଭଗବାନ ଆଉ ବେଦ ଭିତରେ କିଛି ତଫାତ୍ ନାହିଁ, ବା ଶାସ୍ତ୍ର ଭଗବାନଙ୍କ ଛଡ଼ା ଭିତରେ କୌଣସି ତଫାତ୍ ନାହିଁ, ଏକା ବସ୍ତୁ। ଭାଗବତ ମଧ୍ୟ କୁହାଯାଇଛି ଭଗବାନଙ୍କ ଶ୍ରୀ ଅଙ୍ଗ। ଆମେ କହୁଥିଲୁ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଏଇ ଦୁଇଟି ଭଗବାନଙ୍କ ପାଦ ପଦ୍ମ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ଭଗବାନଙ୍କର ଜଙ୍ଘ, ଦୁଇ ଜଙ୍ଘ, ପଞ୍ଚମ ସ୍କନ୍ଧ ଭଗବାନ ନାଭି, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଦୁଇଟି ଭଗବାନଙ୍କ ଭୁଜ, ଦୁଇ ଭୁଜ, ନବମ ସ୍କନ୍ଧ ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଧ ଭଗବାନଙ୍କର ମୁଖପଦ୍ମ। ଆମେ ମୁଖପଦ୍ମ ବର୍ତ୍ତମାନ ଦର୍ଶନ କରୁଛେ, ତା ଶ୍ରବଣ କରୁଛେ। ଏକାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତକ ଏବଂ ଦ୍ୱାଦଶ ସ୍କନ୍ଧ ହେଉଛି ଭଗବାନ ମସ୍ତକରେ ଥିବା କିରୀଟି। ପଦ୍ମପୁରାଣରେ ଭାଗବତ ମହାତ୍ମ୍ୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଶାସ୍ତ୍ର ଯେଉଁ ହେଉଛି ଭଗବାନଙ୍କର, ଭଗବାନଙ୍କ ଆଉ ଶାସ୍ତ୍ର ଭିତରେ କ'ଣ ତଫାତ୍ ନାହିଁ। ତେଣୁ ଏମାନେ ଯେଉଁ ସୁଖଦେବ ଗୋସ୍ୱାମୀ ଏଇଟା ଆଗରୁ ବର୍ଣ୍ଣନା କରିସାରିଛି, ଏଇଟା ବ୍ୟାସଦେବ ରଚନା କରିସାରିଛନ୍ତି, ଭାଗବତ ମୂଳରୁ ରହିଛନ୍ତି। ଭଗବାନ ଯେତେ ନଥିଲେ ମଧ୍ୟ ଭାଗବତ ରହିଛନ୍ତି। ଭାଗବତମର ଯଦି କୁହାଯିବ, ଭାଗବତମର ଆରମ୍ଭ କେଉଁଠି ହେଉଛି, ବହୁତ ପୂର୍ବରୁ ଭଗବାନ ଆସିବା ପୂର୍ବରୁ ମଧ୍ୟ ଏସବୁ ଲୀଳା ରହିଛି। ଏଇଟା ନୁହଁ ଯେ ଭଗବାନ ଆସିଲା ପରେ ଏଇଟାକୁ ଦେଖିକିରି ବ୍ୟାସଦେବ ରଚନା କଲେ ଏସବୁ, ତା ନୁହଁ, ଭାଗବତ ରହିଛି, ଅନାଦି କାଳରୁ ରହିଛନ୍ତି। ଭାଗବତର ବିଭିନ୍ନ ସବୁ ରହିଛି, ଯେଉଁ ଭାଗବତ କୁହାଯାଉଛି, ଗୋଟିଏ ରହୁଛି କ'ଣ ନା, ଆମେ ତ ବ୍ୟାସଦେବ ରଚନା କରୁଛନ୍ତି ଆମେ ଶୁଣୁଛେ, ଏଇ ଆମର ପରମ୍ପରା। ଆଉ ଗୋଟେ ଶିବଜୀ ମଧ୍ୟ ଭାଗବତ କହୁଛନ୍ତି, ସିଏ କହୁଛନ୍ତି କେଉଁଠି ନା, ସିଏ କହୁଛନ୍ତି ଭୁବନେଶ୍ୱରରେ ଏକାମ୍ର କ୍ଷେତ୍ର ଯେଉଁ ରହିଛି ସେଇଠି କହୁଛନ୍ତି ଭାଗବତମ, ସେଠି ମଧ୍ୟ ଏସବୁ ଲୀଳା ରହିଛି। ସେହିଭଳି ଭାବରେ ଆରମ୍ଭରେ, ସୃଷ୍ଟି ଆରମ୍ଭରେ ଯେତେବେଳେ ଇଏ ଆମର ସୃଷ୍ଟିକୁ ଧାରଣ କରିଛନ୍ତି ଅନନ୍ତ ଦେବ, ଏ ତାଙ୍କର 1000 ପଣା ରହିଛି, ଇଏ ଭୌତିକ ବ୍ରହ୍ମାଣ୍ଡ ଯେଉଁ ରହିଛି 400 କୋଟି ମାଇଲ, 50 କୋଟି ଯୋଜନ ବା 400 କୋଟି ମାଇଲ, ଏଇଟାକୁ ଧାରଣ କରିଛନ୍ତି, ଗୋଟିଏ ମସ୍ତକରେ ଧାରଣ କରିଛନ୍ତି ଏବଂ ଭଗବାନଙ୍କ ଗୁଣଗାନ କରି ଚାଲୁଛନ୍ତି। ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ କଥାଟି କୁହାଯାଇଛି ଯେ ଯେଉଁ ଭଗବାନ ଅନନ୍ତ ଦେବ ଭଗବାନ ଗୁଣଗାନ କରୁଛନ୍ତି, ସେ ଭାଗବତ ମଧ୍ୟ କହୁଛନ୍ତି ସିଏ। ତେଣୁ ସେଠି ଯାଇକରି ଏ ଚାରିକୁମାର ଯାଇକି ସେଠି ଶ୍ରବଣ କରୁଥିଲେ। ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି କେମିତି ସେମାନେ ଯାଇଥିଲେ, ବର୍ଣ୍ଣନା କରାଯାଇଛି। ଏ ଯେଉଁ ସେମାନେ ତ ଉନ୍ନତ ଲୋକରେ ରହିଛନ୍ତି, କ'ଣ ଯେଉଁ ମହତ ଲୋକ ଚନ ଲୋକ ଏତେ ସବୁ ରହିଛନ୍ତି, ବ୍ରହ୍ମ ଲୋକ, ବ୍ରହ୍ମାଙ୍କର ପୁତ୍ର ସେମାନେ। ତେଣୁ ଇଏ ଯେଉଁ ଗଙ୍ଗା ଆସୁଛନ୍ତି, ଗଙ୍ଗା ସେଇ ଉପରୁ ଆସୁଛନ୍ତି, ଗଙ୍ଗା ଆସୁଛନ୍ତି ଭଗବତ ଧାମରୁ ଆସୁଛନ୍ତି, ଏବଂ ସେ ଗଙ୍ଗା ତିନି ଲୋକକୁ ପବିତ୍ର କରିଦେଉଛନ୍ତି ବୋଲି କୁହାଯାଏ। ତିନି ଲୋକରେ ଗଙ୍ଗାର ପ୍ରବାହିତ ହେଉଛନ୍ତି, ତେଣୁ ସେମାନେ ଯେଉଁ ଯାଆନ୍ତି କେମିତି ଯାଆନ୍ତି ନେ ସେ ଗଙ୍ଗାରେ ବୁଡ଼ ଦେଇକରି, ଗଙ୍ଗାରେ ବୁଡ଼ିକିରି ଆସି ପହଞ୍ଚନ୍ତି ଏଠି ଅନନ୍ତଦେବଙ୍କ ପାଖରେ। ଅନନ୍ତଦେବ ସେଇଟାକୁ ପାତାଳ ପର୍ଯ୍ୟନ୍ତ ଯାଇଛନ୍ତି ଗଙ୍ଗା, ପାତାଳ ଲୋକ ପର୍ଯ୍ୟନ୍ତ ଯାଇଛନ୍ତି ଗଙ୍ଗା, ତେଣୁ ସେମାନେ ଆସିକରି ସେ ଅନନ୍ତଦେବଙ୍କ ପାଖରୁ ଏ ଭାଗବତ ଶ୍ରବଣ କରନ୍ତି। ଏ ଭାଗବତମର ଗୋଟିଏ ପରମ୍ପରା, ଭାଗବତମ ବହୁତ ମୂଳରୁ ଅଛି ଏ ଭାଗବତମ। ଏଇଟା ଯେ ବ୍ୟାସଦେବ ରଚନା କଲେ ନୂଆ ଫାଷ୍ଟ ଟାଇମ୍ ତା ନୁହଁ, ମୂଳରୁ ଅଛି, ଅନାଦିକାଳରୁ ରହିଛି ଭାଗବତମ। ତେଣୁ ସେ ପରମ୍ପରାରେ ତାଙ୍କ ଯେଉଁ ସେ ଶୁଣୁଛନ୍ତି କ'ଣ ଅନନ୍ତଦେବଙ୍କ ଠାରୁ ଶୁଣୁଛନ୍ତି, ଯେଉଁ ଚାରିକୁମାର ତାଙ୍କଠୁ ଶୁଣୁଛନ୍ତି, ତାଙ୍କର ଶିଷ୍ୟ ସାଂଖ୍ୟାୟନ ଋଷି, ସାଂଖ୍ୟାୟନ ଋଷିଙ୍କ ଠାରୁ ଶୁଣୁଛନ୍ତି ପରାଶର ମୁନି ଏବଂ ବୃହସ୍ପତି ଦେବତାମାନେ ଗୁରୁ ବୃହସ୍ପତି, ସିଏ ମଧ୍ୟ ଯାଇ ସେଠି ଶ୍ରବଣ କରୁଛନ୍ତି, ଏବଂ ବ୍ୟାସଦେବଙ୍କ ପିତା ପରାଶର ସିଏ ମଧ୍ୟ ଶ୍ରବଣ କରୁଛନ୍ତି। ତେଣୁ ପରାଶର ମୁନି ସିଏ ଯେତେବେଳେ ତାଙ୍କ ପରମ୍ପରାରେ ଆସୁଛନ୍ତି ମୈତ୍ରେୟ, ତେଣୁ ମୈତ୍ରେୟ ସେଠୁ ଶୁଣିଛନ୍ତି ଭାଗବତଙ୍କ କଥା, ଏବଂ ଭଗବାନ ଠାରୁ ମଧ୍ୟ ଏକାଦଶକନ୍ଧରେ ବର୍ଣ୍ଣନା କରାଯାଇଛି କେମିତି ଭଗବାନ ମଧ୍ୟ ତାଙ୍କୁ କହିଛନ୍ତି, ଜ୍ଞାନ ଦେଇଛନ୍ତି। ତେଣୁ ଏହିଭଳି ଭାବରେ ଭାଗବତ ପରମ୍ପରା ରହିଛି, ଭଗବାନଙ୍କ ଲୀଳା ସବୁବେଳେ ପାଇଁ ରହିଛି, ନିତ୍ୟ ଲୀଳା ସବୁବେଳେ ପାଇଁ ରହୁଛି। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ଦେଖିକିରି କହୁଛନ୍ତି କିଭଳି ଭାବରେ ସବୁ ହେଉଛି, ଯୁଦ୍ଧ ହେବାକୁ ଦେଖୁଛନ୍ତି ସେ, ତେଣୁ ଆମେ ମଧ୍ୟ ସେହି ଶ୍ଳୋକ ଭିତରେ ପ୍ରବେଶ କଲେ ଆମେ ମଧ୍ୟ ଦେଖିପାରିବା। ଆମର ଶ୍ରୀଶ୍ରୀମନ୍ତ ରାଧାକୁନ୍ଦ ସେ ମହାରାଜ ଯେତେବେଳେ ଭାଗବତ କଥା କୁହନ୍ତି ସେଇଟାକୁ ଯେମିତି ଲାଗେ ସତେ ଯେମିତି ସେଇଠି ଅନୁଷ୍ଠିତ ହେଉଛି, କି ଭଗବାନ ହେଉଛନ୍ତି, ଲୀଳା ହେଉଛି ନିତ୍ୟ ଲୀଳା ସବୁବେଳେ ଚାଲିଛି। ତେଣୁ ଆମେ ଗତକାଲି କହିଥିଲେ ବ୍ରହ୍ମା ଦୟ ସୁରଧିଷା ମୁନୟ ଏମାନେ ସବୁ ଆସି ବିମାନ ଉପରେ ବିମାନ ପୃଷ୍ଠରେ ବିମାନ ରହିକରି ଆକାଶରେ ବା କିଏ ବିନା ବିମାନରେ ମଧ୍ୟ ସିଦ୍ଧି ସିଦ୍ଧ ଏମାନେ ସବୁ ମଧ୍ୟ ତାଙ୍କର ସିଦ୍ଧି ରହିଛି, ବିନା ବିମାନ ମଧ୍ୟ ସେମାନେ ଆସିପାରିବେ। ଯେମିତି ନାରଦ ମୁନି, ନାରଦ ମୁନିଙ୍କ ବିଷୟରେ ବର୍ଣ୍ଣନା କରାଯାଏ ସେ ତାଙ୍କର ବିମାନରେ ସେ ଯାଆନ୍ତି ନାହିଁ, ସେ ନିଜେ ନିଜେ ଚାଲି ଯାଆନ୍ତି, ଆମ ଶରୀର ଗୋଟେ ମଧ୍ୟ ଯାନ ଆମେ କହିଥିଲୁ ସେଦିନ, ଆମ ଶରୀର ଗୋଟେ ଯେମିତି ଯେମିତି ଉଡ଼ାଜାହାଜ ଗୋଟେ ବିମାନ ଯାନ ଗୋଟେ ରହିଛି, ସେହିଭଳି ଭାବରେ ଆମର ଶରୀର ଗୋଟେ ଯାନ। ଭଗବତ ଗୀତାରେ ଭଗବାନ କହିଛନ୍ତି ଏକଟା 18:61 ଶ୍ଳୋକରେ ଯେଉଁ ଆମେ କହିଥିଲେ କାଲି ନା କେଉଁଦିନ ରବିବାର ଦିନ, ଯେ ରବିବାର ଦିନ ଏକାଦଶୀ ଦିନ 28 ଦିନ କାଲି ଏକାଦଶୀ, ହଁ ଆଜି ଦ୍ୱାଦଶୀ, ସେଠି ଯେଉଁ କୁହାଯାଇଛି କ'ଣ ନା, ଈଶ୍ୱର ଅସର ଭୂତାନାଂ ହୃଦେଶେ ଅର୍ଜୁନ ତିଷ୍ଠତି ବ୍ରାହ୍ମଣ ସର୍ବଭୂତାନି ଯନ୍ତ୍ର ରୂଢ଼ାନି ମାୟା। ଆମେ ଶରୀରଟା ହେଉଛି ଗୋଟେ ଯନ୍ତ୍ର, ଏହି ଶରୀର ଦ୍ୱାରା ଆମେ କେତେବେଳେ ଉନ୍ନତ ଲୋକକୁ ଯାଉଛେ କେତେବେଳେ ନିଚ ଲୋକକୁ ଯାଉଛେ। ଏଇ ଚୈତନ୍ୟ ଚରିତ୍ରାମୃତ କୁହାଯାଏ ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ, ଏଇଭଳି ଭାବରେ ଆମେ ଘୁରି ବୁଲି ଚାଲିଛେ, କିନ୍ତୁ ଯେଉଁମାନେ ଭାଗ୍ୟବାନ ସେମାନେ ଗୁରୁଦେବଙ୍କ କୃପାରୁ ଭଗବାନ କୃପାରୁ ଏହି ଭକ୍ତିଲତା ପ୍ରାପ୍ତ ହୁଅନ୍ତି, ତେଣୁ ତାଙ୍କର ଆଉ ବୁଲିବା ଦରକାର ନାହିଁ, ସେମାନେ ଭଗବତ ଧାମକୁ ଯିବେ, ଭଗବତ ଧାମକୁ ଯିବେ। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇଟା। ତେଣୁ ଏମାନେ ସବୁ ବିମାନ ପୃଷ୍ଠରେ କିଏ ନିଜେ ନିଜେ ନିଜ ସ୍ୱଶରୀରରେ ସେଠି ସେ ଦର୍ଶନ କରୁଛନ୍ତି, ଏଇ ଲୀଳାକୁ ଦେଖୁଛନ୍ତି, ଭଗବାନଙ୍କ ଲୀଳା ଯୁଦ୍ଧ ହେଉଛି ଏଇ ଲୀଳାକୁ ଦେଖୁଛନ୍ତି ସେମାନେ। ଆମେ ଗତକାଲି କହିଥିଲେ ଦେବତାମାନେ ସବୁ ବ୍ରହ୍ମାଦେ ସୁରାଧିଷା ମୁନେ ଅସିତ ଚାରଣା ଗନ୍ଧର୍ବା ସରସ ଯକ୍ଷା ବିମାନ ଏଇ ଦଷ୍ଟୁମା ଗମନ, ସେମାନେ ସବୁ ବିମାନରେ ଆସୁଛନ୍ତି ବୋଲି କୁହାଯାଉଛି। ତେଣୁ ଏଇଭଳି ଭାବରେ ଆସିକରି ସେମାନେ ଦେଖୁଛନ୍ତି, ଏଇ ଲୀଳାକୁ ଦେଖୁଛନ୍ତି। ତେଣୁ ପୂର୍ବରୁ ଯୁଦ୍ଧ ଆରମ୍ଭ ହୋଇଯାଇଛି, ଭଗବାନ କିଭଳି କିଏ କୃଷ୍ଣ ଶଙ୍କର ଭଗବାନ ଶିବଜୀଙ୍କ ସହ ଯୁଦ୍ଧ କରୁଛନ୍ତି, ଏବଂ ସବୁ ଭଗବାନଙ୍କର ବଳରାମ ମଧ୍ୟ ସେ ଯେଉଁ ରହିଛନ୍ତି କୁମ୍ଭାଣ୍ଡ ଆଉ ଏସବୁ ଏମାନଙ୍କ ସହ ଯୁଦ୍ଧ କରୁଛନ୍ତି, ତାଙ୍କର ପୁତ୍ର ଶାମ୍ବ ଯୁଦ୍ଧ କରୁଛନ୍ତି, ତାଙ୍କର ପୁତ୍ର ମଧ୍ୟ ଯେଉଁ ରହିଛନ୍ତି ପ୍ରଦ୍ୟୁମ୍ନ ମଧ୍ୟ ଯୁଦ୍ଧ କରୁଛନ୍ତି, ଏହିସବୁ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି, ଆଉ ପୂର୍ବରୁ ମଧ୍ୟ ବର୍ଣ୍ଣନା କରାଯାଇଥିଲା। ତେଣୁ ଏଇଟାକୁ ଦେଖୁଛନ୍ତି ଦେବତାମାନେ ଆସି ଦେଖୁଛନ୍ତି। ଆମେ ଗତକାଲି କହିଥିଲୁ ଦେବତାମାନଙ୍କ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଥିଲା ଶିବଜୀ ଯେଉଁ ଯୁଦ୍ଧ କରୁଛନ୍ତି ଭଗବାନଙ୍କ ସହିତ, ସେଥିରୁ ତାଙ୍କୁ ନିବର୍ତ୍ତାଇବା ପାଇଁ ଭଗବାନ ସହିତ ଯୁଦ୍ଧ କରନ୍ତୁ ନାହିଁ, ଏ ଜଣେ ଆଚାର୍ଯ୍ୟଟା କହିଛନ୍ତି। ଯାହା ହଉ, ଶିବଜିତ ତାଙ୍କର ଆମେ ଗତକାଲି କହୁଥିଲେ ପ୍ରତିଜ୍ଞା କରିଥିଲେ ତାଙ୍କର ଭକ୍ତଙ୍କୁ ରକ୍ଷା କରିବେ। ଶିବଜୀ ନିଜ ପ୍ରତିଜ୍ଞା ରକ୍ଷା କରୁଛନ୍ତି, ପ୍ରତିଜ୍ଞା ପାଇଁ ଭଗବାନ ସହିତ ମଧ୍ୟ ଯୁଦ୍ଧ କରୁଛନ୍ତି। ସେହିଭଳି ଭାବରେ ଗୋଟେ ଘଟଣା ହେଇଥିଲା ବୈଦିକ ଇତିହାସରେ, ମହାଭାରତରେ ବର୍ଣ୍ଣନା କରାଯାଇଛି। ଭୀଷ୍ମଦେବ, ଭୀଷ୍ମଦେବ ତାଙ୍କ ନାମ ଥିଲା ଦେବବ୍ରତ, କିନ୍ତୁ ତାଙ୍କ ନାମ ହେଲା ଭୀଷ୍ମ କାହିଁକି ନା ସେ ପ୍ରତିଜ୍ଞା କରିଥିଲେ। ଭୀଷ୍ମ ପ୍ରତିଜ୍ଞା, ଅଟଳ ପ୍ରତିଜ୍ଞା, କ'ଣ ପ୍ରତିଜ୍ଞା କରିଥିଲେ ନା ସେ ବିବାହ କରିବେ ନାହିଁ, ବିବାହ କରିବେ ନାହିଁ। କିନ୍ତୁ ଏଭଳି ଘଟଣା ଆସିଲା ଯେତେବେଳେ ଦେଖିଲେ ତାଙ୍କର ଯେଉଁ ରହିଛନ୍ତି ତାଙ୍କର ପିତା, ତାଙ୍କ ପିତା କିଏ, ଶାନ୍ତନୁ, ତାଙ୍କର ପ୍ରଥମ ପତ୍ନୀ ଭୀଷ୍ମଦେବଙ୍କର ମାତା ହେଉଛନ୍ତି ଗଙ୍ଗାଦେବୀ, ଗଙ୍ଗାଦେବୀଙ୍କୁ ସେ ବିବାହ କରିଥିଲେ। କିନ୍ତୁ ଗଙ୍ଗାଦେବୀ ଗୋଟେ ସର୍ତ୍ତରେ ବିବାହ କରିଥିଲେ ଶାନ୍ତନୁଙ୍କ ସହିତ। କ'ଣ ସେ ସର୍ତ୍ତ ନା, ସେ ଗଙ୍ଗା କହିଲେ ରହିବେ, ଗାଙ୍ଗୀ କହିଲେ ଚାଲିବେ, ସେ ଯାହା କରିବେ ଯଦି ଅବଜେକ୍ସନ୍ କରିବେ ଶାନ୍ତନୁ ତାହେଲେ ସେ ରହିବେ ନାହିଁ, ଏ ଗୋଟିଏ ସର୍ତ୍ତ କରିଥିଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ହେଲା ପରେ ନେଇକି ଭସେଇ ଦିଅନ୍ତି ନଦୀରେ, ଗଙ୍ଗା ନଦୀରେ ଭସେଇ ଦେଉଥିଲେ। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ସାତଟି ପୁତ୍ରକୁ ଭସେଇ ଦେଲେ, ଭସେଇ ଦେଲେ ଭୀଷ୍ମଦେବଙ୍କୁ, ଶାନ୍ତନୁଙ୍କୁ କେତେ ମନ ଦୁଃଖ ହେଉନଥିବ ଆମେ ଚିନ୍ତା କରିବା, ତାଙ୍କ ସାମ୍ନାରେ ତାଙ୍କ ମା' ମାନେ ତାଙ୍କ ପୁତ୍ରକୁ ଭସେଇ ଦେଉଛନ୍ତି, ତାଙ୍କ ପତ୍ନୀ ଭସେଇ ଦେଉଛନ୍ତି, କେତେ ତାଙ୍କ କଷ୍ଟ ହେଉଥିବ ଚିନ୍ତା କରନ୍ତୁ। ଏଇଟା କହିବାଟା ବହୁତ ସହଜରେ, କିନ୍ତୁ ସେଇଟାକୁ ଯିଏ ଦେଖୁଥିବ କିଭଳି ଭାବରେ ସେ ଅନୁଭବ କରୁନଥିବ। ତେଣୁ ଅଷ୍ଟମ ପୁତ୍ର, ଇଏ ହେଉଛନ୍ତି ଅଷ୍ଟମ ପୁତ୍ର, ତାଙ୍କୁ ଯେତେବେଳେ ଭସେଇଦେବା ବସିଲେ ସେତେବେଳେ ସେ ମନା କରିଦେଲେ, ନା ତୁମେ ମୋର ପୁତ୍ରମାନଙ୍କୁ ସବୁ ବସେଇ ଦେଉଛ, ଆକୁ ପସାଅ ନା, ଏଇଭଳି ଭାବରେ କହିଲେ। ତେଣୁ ଗଙ୍ଗାଦେବୀ ତାଙ୍କୁ ରଖିକିରି ଚାଲିଗଲେ। ଏମାନେ ପ୍ରକୃତିରେ ହେଉଛନ୍ତି ଅଷ୍ଟବସୁ, ଏମାନେ ବର୍ଣ୍ଣନା କରାଯାଇଛି, ଏମାନେ ଅଷ୍ଟବସୁ, ବସୁନାଙ୍କ ପାବକ ଚାଷୀ, ଭଗବତ ଗୀତାରେ ଭଗବାନ କହିଲେ ନା ବସୁମାନ ଭିତରେ ହେଉଛି ପାବକ, ଇଏ ହେଉଛନ୍ତି ବିଜୁଳି ସବୁ, ଏମାନେ ସବୁ ଇଲେକ୍ଟ୍ରିସିଟି, ଏମାନେ ବିଜୁଳି, ଏତେ ତାଙ୍କର ଶରୀରରୁ ଜ୍ୟୋତି ବାହାରୁଛି। ଅଷ୍ଟବସୁ ପ୍ରସିଦ୍ଧ ରହିଛନ୍ତି ଏମାନେ। ତେଣୁ ଏଇ ଯେଉଁ ବସୁ ରହିଛନ୍ତି, ଏମାନେ ଗୋଟେ ଅଭିଶାପ ଦେଇଥିଲେ ବଶିଷ୍ଠ ଋଷି ତାଙ୍କୁ ଅଭିଶାପ ଦେଇଥିଲେ, କାହିଁକି ନା ସେ ଯେଉଁ ଯାଇଥିଲେ କ'ଣ, ମୋର ଯାହା ମନେ ପଡ଼ୁଛି, ଏଇ ବଶିଷ୍ଠ ଋଷି ବୋଧେ ସେ ଅଭିଶାପ ଦେଇଥିଲେ। ଯାହା ହଉ, ସେ ଅଭିଶାପ ପ୍ରାପ୍ତ ହେଇକରି ଆସିଥିଲେ, ଏମାନେ ସାତ ଭାଇ ଉଦ୍ଧାର ପାଇଗଲେ, କିନ୍ତୁ ଇଏ ଉଦ୍ଧାର ପାଇନଥିଲେ, ଇଏ ରହିଥିଲେ। ଯାହା ହଉ, ଏ ଘଟଣାଚକ୍ରରେ ଏଭଳି ଭାବରେ ସେ ପ୍ରତିଜ୍ଞା କଲେ ଯେ ସେ ବିବାହ କରିବେ ନାହିଁ। ଆମେ ସେଦିନ କହୁଥିଲେ କାହିଁକି ସେ ବିବାହ କରିବେ ନାହିଁ, ପ୍ରତିଜ୍ଞା କରିଥିଲେ ତାଙ୍କର ପିତାଙ୍କୁ ଆନନ୍ଦ ଦେବା ପ୍ରଦାନ କରିବା ପାଇଁ, ଶାନ୍ତନୁଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଶାନ୍ତନୁ ବିବାହ କଲେ କାହାକୁ, ତାପରେ ଗଙ୍ଗାଦେବୀଙ୍କ ପରେ ବିବାହ କଲେ ସତ୍ୟବତୀଙ୍କୁ। ତେଣୁ ସେଥିପାଇଁ ସେ ପ୍ରତିଜ୍ଞା କରିଥିଲେ, ଆମେ ଏସବୁ କହିସାରିଛେ, ଆଉ କହିବା ଦରକାର ପଡ଼ୁନାହିଁ ବର୍ତ୍ତମାନ। ତେଣୁ ଏଇଭଳି ଭାବରେ ଯେତେବେଳେ ହେଇଥିଲା, କିନ୍ତୁ ଶାନ୍ତନୁଙ୍କର ଦୁଇ ପୁତ୍ର ହେଇଥିଲେ ସେ ସତ୍ୟବନ୍ଧୁଙ୍କ ଠାରୁ, ଜଣେ ହେଉଛନ୍ତି ଚିତ୍ରଙ୍ଗଦ, ଆଉ ଜଣେ ହେଉଛନ୍ତି ବିଚିତ୍ର ବୀର୍ଯ୍ୟ। ତେଣୁ ଚିତ୍ରଙ୍ଗଦ ଯିଏ, ସିଏ କୌଣସି କାରଣରୁ ଯକ୍ଷମାନଙ୍କ ଦ୍ୱାରା ତାଙ୍କ ସହିତ ଯୁଦ୍ଧ କରିକି ସେ ନିହତ ହେଇଗଲେ, ମୃତ୍ୟୁବରଣ କଲେ। ତେଣୁ ବିଚିତ୍ର ବୀର୍ଯ୍ୟଙ୍କର କୌଣସି ପୁତ୍ର ସନ୍ତାନ, ବିଚିତ୍ର ବୀର୍ଯ୍ୟଙ୍କ ଜନ୍ମ ପାଇଁ ମାନେ ବିବାହ ପାଇଁ ଭୀଷ୍ମଦେବ ଗଲେ। କାଶୀ ରାଜ୍ୟରେ ଗୋଟେ ସ୍ୱୟମ୍ବର ରହୁଥିଲା, ସେ କାଶୀ ରାଜାଙ୍କର ତିନି ଜଣ କନ୍ୟାଙ୍କୁ ସେ ଘିନି ଆସିଲେ ସ୍ୱୟମ୍ବରରେ, ତାଙ୍କୁ ଅନ୍ୟମାନଙ୍କୁ ପରାସ୍ତ କରି ତାଙ୍କୁ ଘିନି ଆସିଲେ, ଘିନି ଆସିଲେ ବିଚିତ୍ର ବୀର୍ଯ୍ୟଙ୍କୁ ବିବାହ କରିବା ପାଇଁ ସେ ଆଣିଥିଲେ। କିନ୍ତୁ ଏମାନେ ଅମ୍ବା, ଅମ୍ବିକା, ଅମ୍ବାଳିକା, ତେଣୁ ଅମ୍ବା କହିଲେ ମୁଁ ଜଣକୁ ବିବାହ କରିବା ପାଇଁ ମନେ ମନେ ସ୍ଥିର କରିଛି, ସେ ଜଣେ ରାଜାଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ତେଣୁ ଭୀଷ୍ମଦେବ ତାଙ୍କୁ କହିଲେ, ହଉ ତାହେଲେ ତୁମେ ଯାଅ, ତୁମେ ବିଦା ପଠାଇଦେଲେ ତାଙ୍କ ପାଖକୁ। ଅମ୍ବିକା ଏବଂ ଅମ୍ବାଳିକା ଏଇ ଦୁଇଜଣଙ୍କୁ ବିବାହ କଲେ ବିଚିତ୍ର ବୀର୍ଯ୍ୟ। କିନ୍ତୁ ଏମିତି ସମୟ ଆସିଲା ଯେ ତାଙ୍କ ବିଚିତ୍ର ବୀର୍ଯ୍ୟଙ୍କର କୌଣସି ସନ୍ତାନ ହେଲା ନାହିଁ, ଏସବୁ କଥା ବହୁତ କଥା ରହିଛି ମହାଭାରତରେ। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ଅମ୍ବା ଗଲେ ସେ ଯେଉଁ ରାଜା ବାବୁ ଗଲେ, ସେ ରାଜା ମନା କରିଦେଲେ, ମୁଁ ତୁମକୁ ବିବାହ କରିବି ନାହିଁ, କାହିଁକିନା ତୁମକୁ ତୁମ ହାତ ଆଉ ଜଣେ ଧରିଦେଇଛନ୍ତି, ଭୀଷ୍ମଦେବ ଧରିଛନ୍ତି, ତେଣୁ ମୁଁ ତୁମକୁ ବିବାହ କରିବି ନାହିଁ। ଏଇଭଳି ଭାବେ ଯେତେବେଳେ କହିଲେ, ସେତେବେଳେ ସେ ଆସିଲେ, ଭୀଷ୍ମଦେବ ପାଖକୁ ଆସିଲେ, ସେ କହିଲେ ନା ସେ ମୋତେ ବିବାହ କରିବେ ନାହିଁ, ତୁମେ ମୋତେ ବିବାହ କର। ତେଣୁ ଭୀଷ୍ମଦେବ କହିଲେ ନା, ମୁଁ ପ୍ରତିଜ୍ଞା କରିଛି ବିବାହ କରିବି ନାହିଁ, କୌଣସି ପରିସ୍ଥିତିରେ ବିବାହ କରିବି ନାହିଁ। ତେଣୁ ଅମ୍ବା ଗଲେ ଭୀଷ୍ମଦେବଙ୍କର ଗୁରୁ ପରା ଇଏ ହେଉଛନ୍ତି କିଏ ନା ପରଶୁରାମ। ପରଶୁରାମ ପାଖକୁ ଗଲେ, ପରଶୁରାମ ମଧ୍ୟ ତାଙ୍କୁ କହିଲେ ଭୀଷ୍ମଦେବଙ୍କୁ ତାଙ୍କ ଶିଷ୍ୟ କହିଲେ ତମେ ମୁଁ ତୁମକୁ ଆଦେଶ ଦେଉଛି ବିବାହ କର ନା ନା ମୁଁ ପ୍ରତିଜ୍ଞା କରିଛି ବିବାହ କରିବି ନାହିଁ ମାନେ କରିବି ନାହିଁ। ତେଣୁ ସିଏ ମଧ୍ୟ ଗୁରୁଦେବଙ୍କ ସହିତ ଯୁଦ୍ଧ କଲେ, ଏଇସବୁ କଥା ରହିଛି। କିନ୍ତୁ ଗୁରୁଦେବ ତାଙ୍କ ଉପରେ ସନ୍ତୁଷ୍ଟ ହେଇକିରି ଗଲେ ଆଉ ଯୁଦ୍ଧ କରେ ନାହିଁ। ଯାହା ବି ହେଉ, ଏଭଳି ଭାବରେ ଅମ୍ବା ପୁଣି ସେ ଶରୀର ତ୍ୟାଗ କରିକିରି ଆସିଲେ, ଶିଖଣ୍ଡି ରୂପରେ ଆସିଲେ, ମହାଭାରତ ଯୁଦ୍ଧରେ ସେ ଯୋଗ ଦେଇଥିଲେ। ସେଥିପାଇଁ ସେ ପାଣ୍ଡବମାନଙ୍କ ପାଖରେ ଥିବାରୁ ଭୀଷ୍ମଦେବ ଆଉ ଯୁଦ୍ଧ କଲେ ନାହିଁ। ଶିଖଣ୍ଡିକୁ ଦେଖିଲେ ଶିଖଣ୍ଡି ନପୁଂସକ ଭଳି ରହିଛନ୍ତି, ତେଣୁ ସେ ତାଙ୍କ ସହିତ ଯୁଦ୍ଧ କଲେ ନାହିଁ। ତେଣୁ ଏଇ ଏଇ ସୁଯୋଗ ନେଇକରି ଅର୍ଜୁନ ତାଙ୍କୁ ସର ମାରିଲେ, ତାଙ୍କୁ ସେ ସରସ୍ୱତୀ ସଜାରେ ସାହିତ କରାଇ ଦେଇଥିଲେ। ଏଇସବୁ ଘଟଣା ରହିଛି। ତେଣୁ ଦରକାର ପଡ଼ିଲେ ମଧ୍ୟ ଯୁଦ୍ଧ କରିବାକୁ ପଡ଼ିବ। କ୍ଷତ୍ରିୟମାନଙ୍କର ଇଏ ହେଉଛି ନିୟମ, କ୍ଷତ୍ରିୟମାନଙ୍କର ଏଇ ଯୁଦ୍ଧ କରିବେ ସେମାନେ। ଯୁଦ୍ଧ କରିବା ପାଇଁ ଯେତେବେଳେ ଦରକାର ପଡ଼ିବ ସେ ଯୁଦ୍ଧ, କିନ୍ତୁ ଇଏ ଶିବଜୀ ଇଏ କ୍ଷତ୍ରିୟ ନୁହନ୍ତି, ଇଏ ତ ଭଗବାନ, ଏ ଭଗବାନ। କିନ୍ତୁ ଯାହା ହଉ ଏମାନଙ୍କ ମଧ୍ୟ ସେ ସବୁକିଛି ଭଗବାନ ଠାରୁ ଆସୁଛି। କ୍ଷତ୍ରିୟ ଗୁଣ ବା ରାଜସିକ ଗୁଣ, ସାତ୍ୱିକ ଗୁଣ, ତାମସିକ ଗୁଣ ସବୁକିଛି ଭଗବାନ ଠାରୁ ଆସୁଛି। ତେଣୁ ଯାହା ହଉ ଏଇ ଯେଉଁ ପ୍ରତିଜ୍ଞା କରିଥିଲେ ନିଜର ଶିଷ୍ୟକୁ ରକ୍ଷା କରିବା ପାଇଁ, ବାଣାସୁରକୁ ରକ୍ଷା କରିବା ପାଇଁ, ଭଗବାନ ଶିବଜୀ ଯାଇକରି ଭଗବାନ କୃଷ୍ଣଙ୍କ ସହ ଯୁଦ୍ଧ କରୁଛନ୍ତି, ପୂର୍ବରୁ ବର୍ଣ୍ଣନା କରାଯାଇଥିଲା। ତେଣୁ ଏ ଦେବତାମାନେ ଚାହୁଁଛନ୍ତି ଯେ ଶିବଜୀ ଭଗବାନଙ୍କ ସହ ଯୁଦ୍ଧ ନ କରନ୍ତୁ। କିନ୍ତୁ ଯାହା ହଉ ଭଗବାନ ଏସବୁ କଥା ଏଇ ଶ୍ଳୋକରେ ବର୍ତ୍ତମାନ କୁହାଯାଉଛି, ଶଙ୍କରାନୁଚରାନ୍ ସୌରୀ, ଖାଲି ଯେ ଭଗବାନ କୃଷ୍ଣ ଏବଂ ଶଙ୍କର ବା ଶିବଜୀ ଯୁଦ୍ଧ କରୁଛନ୍ତି ତାହା ନୁହଁ। ବାର ଅଖୁଣ୍ଡୀ ସୈନ୍ୟ ଆସିଛନ୍ତି, ଭଗବାନ ଆସିଛନ୍ତି, ତାଙ୍କର ଭାଇ ବଳରାମ ବଡ଼ ଭାଇ ଆସିଛନ୍ତି, ଯାଦବ ତାଙ୍କର ପୁତ୍ରମାନେ ମଧ୍ୟ ଆସିଛନ୍ତି, ପ୍ରଦ୍ୟୁମ୍ନ ଇତ୍ୟାଦି, ଶାମ୍ବ ଇତ୍ୟାଦି ଏମାନେ ସବୁ ଆସିଛନ୍ତି, ଯାଦବ ସୈନ୍ୟମାନେ ସାତକୀ ମଧ୍ୟ ଆସିଛନ୍ତି। ଏଇଭଳି ଭାବରେ ଯୁଦ୍ଧ ଚାଲିଛି ବର୍ତ୍ତମାନ, ବାର ଅଖୁଣ୍ଡୀ ବାର ଅଖୁଣ୍ଡୀ କହିଲେ ପାଖାପାଖି 25-26 ଲକ୍ଷ ପାଖାପାଖି ହେବେ, 50 ଲକ୍ଷରୁ ଉର୍ଦ୍ଧ। ଏତିକି ସୈନ୍ୟମାନେ ସେଠି ରହିକିରି ରୁଣ୍ଡ ହେଇଛନ୍ତି, ଯୁଦ୍ଧ କରୁଛନ୍ତି ଯୁଦ୍ଧ। ତେଣୁ ଏଠି କୁହାଯାଉଛି ଶିବଜୀଙ୍କର ଅନୁସର ମଧ୍ୟ ରହିଛନ୍ତି, ଶିବଜୀଙ୍କ ସହିତ ଯୋଗଦାନ କରୁଛନ୍ତି ଯୁଦ୍ଧରେ। କିଏ କିଏ ସେମାନେ ନା ଶଙ୍କରାନୁଚରାନ୍ ସୌରୀ, ଶଙ୍କରଙ୍କର ମାନେ ଶିବଜୀଙ୍କର ଶଙ୍କରଙ୍କର ଅନୁସର ଇଏ ହେଲେ କିଏ ସୌରୀ କହିଲେ ସୁରଦେବଙ୍କ ସୁରସେନଙ୍କର ପୁତ୍ର ଇଏ ସୌରୀ କହିଲେ ଇଏ ଭଗବାନ କୃଷ୍ଣ, ତାଙ୍କର ବୀର୍ଯ୍ୟ ରହିଛି ସେଇଭଳି ଭାବରେ ଶକ୍ତି ରହିଛି, ତେଣୁ ସିଏ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ଶଙ୍କର ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି, ତାଙ୍କର ଅନୁଚରମାନେ ଯେଉଁ ରହିଛନ୍ତି, ଭୂତ ପ୍ରମଥ ଏମାନେ ସବୁ କ'ଣ, ଏମାନେ ସବୁ ଦେବ କାଟେଗୋରୀରେ ମଧ୍ୟ ଯାଉଛନ୍ତି, ଏମାନେ ସବୁ ଦେବ କାଟେଗୋରୀର। ଭୂତକୁ କୁହାଯାଉଛି ଏମାନେ ଗୋଟେ ଦେବତାମାନଙ୍କ ସନ୍ତାନ ବୋଲି କୁହାଯାଉଛି। ପ୍ରମଥ ଗୁହ୍ୟକ ଡାକିନୀ ଜାତୁଧାନା ସ ବେତାଳାନ୍ ବେତାଳାନ୍ ସ ବିନାୟକାନ୍, ଏମାନେ ସବୁ ଶିବଜୀଙ୍କ ଅନୁଚର, ଏମାନେ ସବୁ ଶିବଲୋକରେ ବା ତାଙ୍କର ସେଇ ପାଖାପାଖି ସେମାନେ ସବୁ ରହନ୍ତି, ଶିବଜୀଙ୍କ ସହିତ ରହନ୍ତି ସେମାନେ। ବେତାଳାନ୍ ସ ବିନାୟକାନ୍ ପ୍ରେତ ମାତୃ ପିଶାଚାଶ୍ଚ, ଏମାନଙ୍କର ଅଧିକାଂଶ ହେଉଛନ୍ତି କିଏ ନା ଯେଉଁମାନଙ୍କର ଶରୀର ପ୍ରାପ୍ତ ହୁଅନ୍ତି ନାହିଁ। ପ୍ରେତ କହିଲେ ମୃତ୍ୟୁ ପରେ ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ସେମାନେ ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ। ଭୂତ ପ୍ରେତ ଏମାନେ ସବୁ ରହିଛନ୍ତି, ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି, ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ ଯେ ଜଣେ ବ୍ରାହ୍ମଣ ଥିଲେ, ସେ ଥରେ ଯାଉଥିଲା ବେଳେ ବ୍ରାହ୍ମଣ ଏବଂ ତାଙ୍କର ଯେଉଁ ତାଙ୍କର ଅନୁଚରମାନେ ସବୁ ଯାଉଥିଲେ, ସେମାନେ ଦେଖିଲେ ଗୋଟେ ସ୍ଥାନରେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ରହିଛି, ବହୁତ ସୁମିଷ୍ଟ ଖାଦ୍ୟ ସବୁ ରହିଛି, ଦେଖିକି ତାଙ୍କ ଲୋଭ ହେଲା, ତେଣୁ ସେ ସେଇଟାକୁ ଖାଇଦେଲେ। ଖାଇଦେଲା ପରେ ପ୍ରକୃତରେ ସେ ଯେଉଁ ଖାଦ୍ୟ ସବୁ ରହିଥିଲା ସେଠି ଜଣେ ଭୂତ ଉପାସକ ତାଙ୍କୁ ସବୁ ଦେଇଥିଲେ, ଭୂତମାନଙ୍କୁ ଦେଇଥିଲେ ସେ ଖାଦ୍ୟ। ତେଣୁ ଏମାନେ ଯେତେବେଳେ ସେ ଖାଦ୍ୟ ଖାଇଲେ, ଆଙ୍କ ପରେ ସେ ଜନ୍ମ ପରେ ସେମାନେ ସବୁ ଭୂତ ପ୍ରତ୍ୟ ହେଇକି ଜନ୍ମ ହେଲେ, ଭୂତ ପ୍ରତ୍ୟ ହେଇକି ଜନ୍ମ ହେଲେ କାହିଁକି ନା ସେମାନେ ସେଇ ଖାଦ୍ୟ ଖାଇଛନ୍ତି, ସେମାନେ ସେଇଭଳି ଭାବରେ ଭୂତ ପ୍ରତ୍ୟ ହେଇକି ଜନ୍ମ ହେଲେ। ଯମରାଜ ତାଙ୍କୁ ସେଭଳିଆ ବ୍ୟବସ୍ଥା କରିଥିଲେ, ଜନ୍ମ ହେଇଗଲେ, ଗୋଟେ ମରୁଭୂମିରେ ରହିଥିଲେ ସେମାନେ, ମରୁଭୂମିରେ ରହିଥିଲେ। ତେଣୁ ଏଇ ସମୟରେ ଗୋଟେ ଥରେ କ'ଣ ହେଇଛି ନା, ଜଣେ ବୈଷ୍ଣବ ଯାଇ ସେଠି ପହଞ୍ଚିଗଲେ, ବୈଷ୍ଣବ ଯାଇ ଯେତେବେଳେ ପହଞ୍ଚିଗଲେ ସେତେବେଳେ ସେ ଯେଉଁ ରହିଥିଲେ ପ୍ରେତ ଭୂତ ପ୍ରତିପାଳନ ସବୁ ରହିଥିଲେ, ସେମାନେ ସବୁ ସାଙ୍ଗେ ସାଙ୍ଗେ ତାଙ୍କର ରହିଛି ଶକ୍ତି, ସେମାନେ ଅନେକ ଶରୀର ଧାରଣ କରିପାରିବେ, ତାଙ୍କର କିଛି ବହୁତ ଶକ୍ତି ରହିଛି ମଧ୍ୟ। ତେଣୁ ସେମାନେ କ'ଣ କଲେ ନା, ଗୋଟେ କ'ଣ ମନୁଷ୍ୟ ଶରୀର ଧାରଣ କରିକି କେତେଜଣ ଚାଲିଗଲେ, ସବୁ ଫଳ ଫଳ ଯୋଗାଡ଼ କରି ଆଣିଲେ, ଆଉ କେତେଜଣ ଏଇଭଳି ଭାବରେ ସବୁ ତାଙ୍କୁ ଯାଇକରି ତାଙ୍କୁ ଆତିଥ୍ୟ ପ୍ରଦାନ କଲେ। ଏ ବୈଷ୍ଣବଙ୍କୁ ତାଙ୍କୁ ସବୁ ଖାଦ୍ୟ ପଦାର୍ଥ ସବୁ ପ୍ରଦାନ କଲେ। ସେ ବୈଷ୍ଣବ ଜଣଙ୍କ ବହୁତ ଭୋକିଦା କ୍ଷୁଧାଥର ଥିଲେ, ସେ ଖାଦ୍ୟ ଖାଇକରି ଭଗବାନଙ୍କୁ ଅର୍ପଣ କରିକି ସେ ଖାଦ୍ୟ ଗ୍ରହଣ କଲେ। ତେଣୁ ତାଙ୍କର ଯେଉଁ ଉଚ୍ଛିଷ୍ଟ ରହିଲା, ସେ ଉଚ୍ଛିଷ୍ଟକୁ ସେମାନେ ଗ୍ରହଣ କଲେ। ତେଣୁ ଏମାନେ କ'ଣ କଲେ, ସେମାନେ ସାଙ୍ଗେ ସାଙ୍ଗେ ଶରୀର ଧାରଣ କଲେ। ତେଣୁ ସେ କହିଲେ, ଏଇଭଳି ଭାବରେ ଆମେ ଭୂତପ୍ରତଙ୍କ ଖାଦ୍ୟ ଗ୍ରହଣ କରିଥିବାରୁ ଭୂତପ୍ରତ ହେଇଥିଲୁ। ତେଣୁ ଯେଉଁମାନେ ବିଶେଷ ଭାବରେ ବହୁତ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଥାନ୍ତି, ସେମାନେ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ, ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ, ସୂକ୍ଷ୍ମ ଶରୀରରେ ରହିଛି, ସୂକ୍ଷ୍ମ ଶରୀରରେ ସେମାନେ ରହିଥାନ୍ତି। ଯେମିତି ଆମେ ଦେଖୁଛେ, ଆମେ ସ୍ୱପ୍ନରେ ଦେଖୁଛେ, ନିଦ୍ରାରେ ସ୍ୱପ୍ନ ଆସୁଛି, ସ୍ୱପ୍ନରେ ବିଭିନ୍ନ ପ୍ରକାର ଆମେ ଖାଦ୍ୟ ଗ୍ରହଣ କରୁଛେ, ବହୁତ ପ୍ରକାର ଖାଦ୍ୟ ଗ୍ରହଣ କରୁଛେ, କିନ୍ତୁ ସେ ଖାଦ୍ୟ ଖାଇଲେ ମଧ୍ୟ ସେ ପ୍ରକୃତ ଟେଷ୍ଟ ଆମେ ଜାଣିପାରିବା ନାହିଁ, ସେତେବେଳେ ଆକୁ ଜଣାପଡ଼ୁଛି, କିନ୍ତୁ ପ୍ରକୃତ ଆସ୍ୱାଦନ ହେଉନି ସେଇଟା। ସେଇଭଳି ଭାବରେ ସୂକ୍ଷ୍ମ ଶରୀରରେ ଯାହା ସବୁ ମନରେ ଆମେ ଚିନ୍ତା କରୁଛେ, ମନରେ ଆମେ ବହୁତ କଥା ଚିନ୍ତା କରୁଛେ, କିନ୍ତୁ ଯଦି ଆମେ ସ୍ଥୂଳ ଶରୀର ଦ୍ୱାରା ସେ କାର୍ଯ୍ୟ ନ କରାଯିବ, ତାହେଲେ ସେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ଏମାନେ ଯେଉଁମାନେ ସୂକ୍ଷ୍ମ ଶରୀରରେ ରହିଥାନ୍ତି, ସେମାନେ ବହୁତ କଷ୍ଟ ପାଆନ୍ତି, ତେଣୁ ସେମାନେ ଶିବଜୀଙ୍କର ଶରଣରେ ରହିଥାନ୍ତି, ଶିବଜୀ ତାଙ୍କୁ କୃପା କଲେ ସେମାନେ ପରଜନ୍ମରେ ଗୋଟେ ଶରୀର ସ୍ଥୂଳ ଶରୀର ପ୍ରାପ୍ତ ହେବେ, ବା ସେମାନେ ଶିବଜୀଙ୍କୁ ଯେଉଁମାନେ କୃପା ପାଇବେ ସେମାନେ ମଧ୍ୟ ଭଗବତ ଧାମକୁ ଯିବେ, ଶିବ ବୈଷ୍ଣବମାନଙ୍କ ଯଥା ଶମ୍ଭୁ। ତେଣୁ ପ୍ରେତ ମାତୃ ପିଶାଚାସ କୁଷ୍ମାଣ୍ଡାନ ବ୍ରହ୍ମରାକ୍ଷସାନ, ଏମାନେ ସବୁ ଯେଉଁ ଧାରାରେ କୁହାଯାଇଛି, ଏମାନେ ଗୋଟିଏ ପରେ ଗୋଟିଏ ହେଉଛି ଆହୁରି ନ୍ୟୁନ, ଏବଂ ଆହୁରି ମଧ୍ୟ ତାଙ୍କ ଶକ୍ତିଶାଳୀ ମଧ୍ୟ ସେମାନେ, ଏଇଟା ଜଣେ ଆଚାର୍ଯ୍ୟ ଟୀକାରେ କହିଛନ୍ତି। ତେଣୁ ଦ୍ରାବୟା ମାସ ତୀକ୍ଷ୍ମାଗ୍ରୟୀ, ତେଣୁ ଏମାନେ ଯେତେବେଳେ ଭଗବାନ ସହ ଯୁଦ୍ଧ କରିବା ପାଇଁ ଆସିଗଲେ, ଭଗବାନ କ'ଣ କଲେ ନା, ତାଙ୍କ ସାରଙ୍କ ଧନୁ ଯାଇଛି, ସାରଙ୍କ ଧନୁରେ ତୀକ୍ଷ୍ମ ସ୍ୱର ମାରିକିରି ତାଙ୍କୁ ସାରଙ୍କ ଧନୁ ଅଚୁତେଇ, ନା ନା ଧନୁ ଚୁତେଇ, ତାଙ୍କ ଧନୁରୁ ଏ ଶିର ସ୍ୱର ସବୁ ଛାଡ଼ିଲେ, ତୀରମାନଙ୍କୁ ଛାଡ଼ିଲେ। ତେଣୁ ଆ ପରେ କୁହାଯିବ ସେମାନେ ଯୁଦ୍ଧ ଛାଡ଼ି ପଳେଇଗଲେ, ସେମାନଙ୍କୁ ଭଗବାନ ଚାହୁଁନଥିଲେ ତାଙ୍କୁ ହତ୍ୟା କରିବା ପାଇଁ, କାରଣ ସେମାନେ ଶିବଜୀଙ୍କର ଅନୁଚର। ଗୋଟେ ଆଦିପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନ କହୁଛନ୍ତି ଯେଉଁମାନେ ମୋର ଭକ୍ତ ସେମାନେ ପ୍ରକୃତରେ ମୋର ଭକ୍ତ ନୁହନ୍ତି, ମୋର ଭକ୍ତଙ୍କର ଯିଏ ଭକ୍ତ ସେମାନେ ହିଁ ପ୍ରକୃତରେ ଭକ୍ତ। ଆଦିପୁରାଣରେ ଭଗବାନ ଏକଥା କହୁଛନ୍ତି ଅର୍ଜୁନଙ୍କୁ, ସେ କହୁଛନ୍ତି ନମେ ଭକ୍ତ ଜନାପାର୍ଥ ଯେମେ ଭକ୍ତ ଜନାପାର୍ଥ ତେମେ ଭକ୍ତ ତୁମ ମତା, ଯିଏ ମୋର ଭକ୍ତ ବୋଲି କହୁଛନ୍ତି ସେ ପ୍ରକୃତରେ ମୋର ଭକ୍ତ ନୁହନ୍ତି, କିନ୍ତୁ ଯେଉଁମାନେ ମୋର ଭକ୍ତଙ୍କର ଭକ୍ତ ସେମାନେ ହେଉଛନ୍ତି ପ୍ରକୃତରେ ଭକ୍ତ। ତେଣୁ ଇଏ ଯେଉଁ ରହିଛି, ଆମେ ସିଧାସଳଖ ଭଗବାନଙ୍କ ସେବା କରିବା ପାଇଁ ଚିନ୍ତା କରିବା କଥା ନୁହଁ, ସିଧାସଳଖ ଭଗବାନଙ୍କ ସେବା କରିପାରିବ ନାହିଁ, ଏ କଥା ରହିଛି ଭାଗବତରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ ରହିଥିଲେ ଚିତ୍ରକେତୁ, ଚିତ୍ରକେତୁ ସେ ଯେତେବେଳେ ନାରଦ ମୁନି ଅଙ୍ଗିରାଙ୍କ କୃପାରୁ ସେ ଗୋଟେ ମନ୍ତ୍ର ପାଠ କରିକିରି ଭଗବାନ ଦର୍ଶନ କଲେ, ଶଙ୍କର୍ଷଣଙ୍କ ଦର୍ଶନ କଲେ, ଶଙ୍କର୍ଷଣ ଯେତେବେଳେ ଦର୍ଶନ କଲେ ସେତେବେଳେ ସିଏ ମୁକ୍ତି ପାଇଗଲେ। ତେଣୁ ସେ ବିଦ୍ୟାଧର ଲୋକରେ ତାଙ୍କର ଅଧିପତି ହୋଇଗଲେ, ଗୋଟେ ସୁନ୍ଦର ବିମାନ ଦେଇଥିଲେ ଭଗବାନ ତାଙ୍କୁ, ସେ ବିମାନରେ ସେ ଅପ୍ସରାମାନଙ୍କ ସହିତ ବିଦ୍ୟାଧରୀମାନଙ୍କ ସହିତ ଚାରିଆଡ଼େ ବୁଲୁଥିଲେ, ଭଗବାନ ଗୁଣଗାନ କରିକିରି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କିନ୍ତୁ ଏତେ ଉନ୍ନତ ସ୍ଥିତି ପ୍ରାପ୍ତ ହେଲେ ଯେଉଁ ଗୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ପୁତ୍ର ହୋଇନଥିଲେ, ସେଇ କଥା ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭାଗବତମରେ। କିନ୍ତୁ ସିଏ ଗୋଟେ ଥର ଆସି ପହଞ୍ଚିଗଲେ କୈଳାସ ଲୋକରେ, କୈଳାସ ପର୍ବତ ପାଖରେ ପହଞ୍ଚିଗଲେ, ସେଠି ଶିବଜୀ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଶିବଜୀ ଏଇ ଶିବଜୀ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି ଏବଂ ସେଠି ମୁନି ଋଷିମାନେ ସବୁ ଯାଇ ଶ୍ରବଣ କରୁଛନ୍ତି। କିନ୍ତୁ ଶିବଜୀ ଯେଉଁ ଭଗବାନ ଗୁଣଗାନ କରୁଛନ୍ତି, କିଭଳି ଭାବରେ ଗୁଣଗାନ କରୁଛନ୍ତି ନା, ପାର୍ବତୀଙ୍କୁ ତାଙ୍କ କୋଳରେ ବସେଇକରି ଗୁଣଗାନ କରୁଛନ୍ତି, ସେଇ ଗୁଣଗାନ କରୁଛନ୍ତି। ଏଇଟାକୁ ଯେତେବେଳେ ଦେଖିଲେ, ଏ ଚିତ୍ରକୁ ଦେଖିଲେ, ତେଣୁ ସିଏ ତାଙ୍କର ଗୁରୁ ଭାଇ ହେବେ। ଶିବଜୀ ଶଙ୍କର୍ଷଣଙ୍କର ଭକ୍ତ ଏବଂ ଇଏ ମଧ୍ୟ ଶଙ୍କର୍ଷଣଙ୍କର ଭକ୍ତ, ତେଣୁ ସିଏ ତାଙ୍କୁ ଟିକିଏ ଥଟ୍ଟା ପରିହାସ କରି ଗୋଟେ କଥା କହିଦେଲେ, ଯେଉଁଟା ଶୁଣିକରି ସେ କହିଲେ, କ'ଣ କହିଲେ ନା, କହିଲେ ଏସ ଲୋକ ଗୁରୁ ସାକ୍ଷାତ ଧର୍ମ ବକ୍ତା ଶରୀରିନାମ ଆସ୍ତେ ମୁଖ୍ୟ ସଭାୟାଂ ଭାଇ ମିଥୁନି ଭୂଜ ଭାରିଆ। କହିଲେ ଦେଖ, ଏସ ଲୋକ ଗୁରୁ, ଇଏ ହେଉଛି ଲୋକ ଗୁରୁ, ସାକ୍ଷାତ ଧର୍ମ ବକ୍ତା ଶରୀରିନାମ, ଅନ୍ୟମାନଙ୍କୁ ଏ ଧର୍ମ ବିଷୟରେ କହୁଛନ୍ତି, କିନ୍ତୁ ଆସ୍ତେ ମୁଖ୍ୟ ସଭାୟାଂ ଭାଇ, କିନ୍ତୁ ଏମାନେ ସବୁ ମୁନି ଋଷିମାନଙ୍କ ସଭାରେ ଏ ମିଥୁନି ଭୂଏ ଭାର୍ଯ୍ୟା, ନିଜ ଭାର୍ଯ୍ୟାଙ୍କୁ କୋଳରେ ରଖିକରି ଜ୍ଞାନ ଦେଉଛନ୍ତି, ଧର୍ମ ଉପଦେଶ ଦେଉଛନ୍ତି। ଏଭଳି ଭାବରେ ଯେତେବେଳେ କହିଦେଲେ, ସେତେବେଳେ ପାର୍ବତୀ ତାଙ୍କୁ ଅଭିଶାପ ଦେଇଦେଲେ। ପାର୍ବତୀ କହିଲେ, ତମେ କେତେ ଉନ୍ନତ ଲୋକ, ଏତେ କୁନେ ଉନ୍ନତ ସ୍ତରରେ ରହିଛ, ତମେ ଆମକୁ ଶାସନ କରିବା ପାଇଁ ଆସିଛ, ବ୍ରହ୍ମା ଆଦି ମୁନି ଋଷିମାନେ ଯେ କେହି କିଛି ଆମକୁ ଶାସନ କରିପାରୁନଥିଲେ, ତମେ ଆସିଲ ଆମକୁ ଶାସନ କରିବା ପାଇଁ, ତେଣୁ ସେ ତାଙ୍କୁ ଅଭିଶାପ ଦେଲେ। ଅତ ପ୍ରାପ୍ୟ ସିଂ ଜୋନି ଆସୁରିଂ ଯାହି ଦୁର୍ମତେ ଯତେ ହ ଭୂୟ ମହତାଂ ନ କର୍ତ୍ତା ପୁତ୍ର କିଳିବିଷମ। ଏଇ ଯେଉଁ ଅଭିଶାପ ଦେଇଦେଲେ, କାହାକୁ ଦେଲେ ଅଭିଶାପ? ହଁ, ଚିତ୍ରକେତୁ, ଯିଏ ବିଦ୍ୟାଧରଙ୍କର ମୁଖ୍ୟ ହେଇଥିଲେ, ତାଙ୍କୁ ଅଭିଶାପ ଦେଇଦେଲେ। କିନ୍ତୁ ଭଗବାନଙ୍କର ଭକ୍ତ କୌଣସି ପରିସ୍ଥିତିରେ ସେମାନେ ବିଚଳିତ ହେବେ ନାହିଁ, ତେଣୁ ଏ ଯେତେବେଳେ ଅଭିଶାପ ଦେଇଦେଲେ ପାର୍ବତୀ, ସେତେବେଳେ ସେ ବିଚଳିତ ହେଲେ ନାହିଁ, ଏଇଟା ସେ ଗ୍ରହଣ କଲେ, ଧୀର ଭାବରେ ଗ୍ରହଣ କଲେ, କିଛି ଇଏ କଲେ ନାହିଁ। ସେ ବରଂ କହିଲେ, ମାତା ଆପଣ ଯେଉଁ ମୋତେ ଅଭିଶାପ ଦେଲେ, ଏଇଟା ଆପଣ ମୋତେ ଦେଇନାହାନ୍ତି, ମୋର କର୍ମଫଳ ଅନୁସାରେ ମୁଁ ପ୍ରାପ୍ତ ହୋଇଛି, କିନ୍ତୁ ମୁଁ ଆପଣଙ୍କୁ ଯେଉଁ କଥା କହିଲି ଆପଣ ମନ ଦୁଃଖ କରିଛନ୍ତି, ସେଇଟା ମନ ଦୁଃଖ ମୁଁ କରନ୍ତୁ ନାହିଁ, ମୁଁ ମୋ ଗୁରୁ ଭାଇ ହିସାବରେ କହିଲି। ଏଇଭଳି ଭାବରେ କହିଲେ, କହିକି ଚାଲିଗଲେ। ସେ କହିଲେ ନାହିଁ ମୋତେ କେମିତି ଏଥିରୁ ମୁକ୍ତ ହେବି, କ'ଣ ମୋତେ କୃପା କରନ୍ତୁ, ଏସବୁ କିଛି କହିଲେ ନାହିଁ, ଚାଲିଗଲେ। ଚାଲିଗଲେ ଯେତେବେଳେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଦେଖ ପାର୍ବତୀ କ'ଣ କଲ ତମେ, ବୈଷ୍ଣବମାନଙ୍କର ଯେଉଁ ଗୁଣ ରହିଛି ଏ ତମେ ଦେଖ, ନାରାୟଣ ପରାସର୍ବେ ନ କୁତସ୍ଥନ ବିଭ୍ୟତି ସ୍ୱର୍ଗାପବର୍ଗ ନରକେଶୁ ଅପି ତୁଲ୍ୟାର୍ଥ ଦର୍ଶିନ। ଭଗବାନଙ୍କର ଭକ୍ତମାନେ ଯେଉଁମାନେ ନାରାୟଣ ପରାସର୍ବେ ନ କୁତସ୍ଥନ ବିଭ୍ୟତି, ସେମାନେ କୌଣସି ଅବସ୍ଥାରେ ପରିସ୍ଥିତିରେ ଭୟ ନଥାଏ, ସେମାନେ ସ୍ୱର୍ଗରେ ରୁହନ୍ତୁ ବା ଭଗବତ ଧାମକୁ ଯାଆନ୍ତୁ ବା ନର୍କକୁ ଯାଆନ୍ତୁ, ତୁଲ୍ୟାର୍ଥ ଦର୍ଶିନ, ଯୁଆଡ଼େ ଗଲେ ମଧ୍ୟ ତୁଲ୍ୟାର୍ଥ ଦର୍ଶିନ। ଥରେ ଆମର ସେ ଗୌରବ ସେ ମହାରାଜ ଭାଗବତ କଥା କହୁଥିଲେ ମନ୍ଦିରରେ, ସେହି ସମୟରେ ସବୁ ସ୍ତ୍ରୀ ଲୋକମାନେ ତାଙ୍କ ଭିତରେ କଥା ହେଉଥିଲେ, ତେଣୁ ତାଙ୍କ ବିରକ୍ତ ହୋଇଗଲେ। ମହାରାଜ କହିଲେ, ଏମାନଙ୍କର ଖାଲି ଏଇସବୁ କଥା ଚାଲିବ, କଥା ଚାଲିଛି ଏସବୁ। ଏଇ ପ୍ରସଙ୍ଗରେ ସେ କହୁଥିଲେ, କହିଲେ ଢିଙ୍କି ଢିଙ୍କି ଯୁଆଡ଼େ ଗଲେ ସେ ଧାନ କୁଟିବ, ଯୁଆ ସ୍ୱର୍ଗରୁ ଗଲେ ମଧ୍ୟ ସେ ଧାନ କୁଟିବ, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯେଉଁ ପରିସ୍ଥିତିରେ ହେଲେ ମଧ୍ୟ ସେମାନେ ଭଗବାନଙ୍କର ଗୁଣଗାନଙ୍କ ଭଗବାନ ସେବା କରିବେ, ତାଙ୍କର କିଛି ଚିନ୍ତା ନାହିଁ, କେଉଁଠି ଭଗବାନ ରଖୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ମହାପ୍ରଭୁ ସେତା କହିଲେ, ଆଶ୍ରୀ ସେବା ପାଦର ତାଙ୍କ ପିନସ୍ତୁମା ମଦର୍ଶନା ମର୍ମତା କରୁଥିବା ଯଥା ତଥା ବା ବିଧା ତୁଲମ୍ପଟୁ ମତ୍ ପ୍ରାଣନାଥସ୍ତୁ ସ୍ୱୟବ ନାପର। ଭଗବାନଙ୍କର ଆମେ ଭକ୍ତ, ଭଗବାନ ଆମକୁ ଯେଉଁଭଳି ଭାବରେ ବ୍ୟବହାର କରିବେ କିଛି ଅସୁବିଧା ନାହିଁ, ଆମେ ସେଇଟା ଗ୍ରହଣ କରିବୁ, ଆମର ପ୍ରାଣନାଥ ହେଉଛନ୍ତି ସିଏ ଭଗବାନ। ତେଣୁ ଇଏ ଯେଉଁ ରହିଛି ଏ ଚିତ୍ରକେତୁ, ଇଏ ଆସିକରି ହେଲେ ଅଭିଶାପ ପାଇକିରି କ'ଣ ହେଲେ ନା ଇଏ ହେଲେ ବୃତ୍ରାସୁର ହେଲେ। ଏଇ ଷଷ୍ଠ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ କହିଲି ଗୋଟିଏ ଶ୍ଳୋକ ଏଇ ଯେଉଁ ମୋର ଭକ୍ତଙ୍କର ଭକ୍ତ ଯିଏ ସେଇ ବିଷୟରେ ଏ କଥା ସେ କହୁଛନ୍ତି, ଭଗବାନ ପ୍ରାର୍ଥନା କରୁ। ଚାରୋଟି ଶ୍ଳୋକ ରହିଛି, ଏଭଳି ଭାବ ରୁତ୍ରାସୁର ପ୍ରତାପଶାଳୀ ହୋଇଗଲେ, ଦେବତାମାନେ ଭୟ କରିଗଲେ। ହଁ, ଯେତେ ତାଙ୍କର ଥିଲା ଅସ୍ତ୍ର ତାଙ୍କୁ ଛାଡ଼ିଲେ ସେ ସବୁ ଗିଳିଦେଲେ ସେଟାକୁ। ତେଣୁ ଇଏ ଭଗବାନଙ୍କ ଶରଣରେ ପ୍ରଭୁ ରକ୍ଷା କର ରକ୍ଷା କର ରକ୍ଷା କର କରି ସବୁ ସ୍ତୁତି କରିଛନ୍ତି ଭଗବାନଙ୍କୁ। ତେଣୁ ଭଗବାନ ଆସି ତାଙ୍କୁ କହିଲେ, ତୁମେ ଯାଅ ଦଧିଚିଙ୍କୁ କହିବ, ସେ ତାଙ୍କର ଅସ୍ଥି ପ୍ରଦାନ କରିବେ, ସେଇଥିରେ ତୁମେ ବଜ୍ର ସୃଷ୍ଟି କରିବ, ବଜ୍ର ତିଆରି କରିକିରି ଏଇଥିରେ ସେ ତାକୁ ହତ୍ୟା କରିବ। ଏଇଭଳି ଭାବରେ ଘଟଣା ସବୁ ରହିଛି। ତେଣୁ ଏଇ ବଜ୍ର ସବୁ ତିଆରି କରିକିରି ଆସିଲେ, ଆସିକରି ଯେତେବେଳେ ଆସି ପହଞ୍ଚି ଆସି ଯୁଦ୍ଧ କରିବା ପାଇଁ ବୃତ୍ରାସୁର ଇନ୍ଦ୍ର ଆସି ପହଞ୍ଚିଗଲେ, ସେହି ସମୟ ବୃତ୍ରାସୁର ଭଗବାନଙ୍କୁ ସ୍ତୁତି କରିଛନ୍ତି। ସେ ଯୁଦ୍ଧ କ୍ଷେତ୍ରରେ ଚାରୋଟି ସ୍ତୁତି କରିଛନ୍ତି, ଯେଉଁଟା ବହୁତ ପ୍ରସିଦ୍ଧ ଭାଗବତମରେ ଏ ସ୍ତୁତି, ଚାରୋଟି ସ୍ତୁତି ବହୁତ ପ୍ରସିଦ୍ଧ ରହିଛି। ତା ଦେହରୁ ଗୋଟିଏ ସ୍ତୁତିରେ ସେ କହୁଛନ୍ତି, କହୁଛନ୍ତି ଅହଂ ହରେ ତବ ପାଦୈକ ମୂଳ ଦାସାନୁ ଦାସ ଭବିତାସ୍ମି ଭୂୟ ମନ ସ୍ମରେତ ସୁପତେ ଗୁଣାନାମ ଗୃଣୀତ ବାକ୍ କର୍ମ କରୋତୁ କାୟ। ସେ ଆଉ କହିଲେ ନାହିଁ, ପ୍ରଭୁ ମୁଁ ଆପଣଙ୍କ ଦାସ ହେବି। ସେ କହିଲେ ଅହଂ ହରେ ତବ ପାଦୈକ ମୂଳ, ଆପଣଙ୍କ ପାଦ ପଦ୍ମରେ ଦାସାନୁ ଦାସ ଭବିତାସ୍ମି ଭୂୟ, ଆପଣଙ୍କର ଦାସଙ୍କର ଦାସଙ୍କର ଦାସ ହେବି, ଦାସାନୁ ଦାସ ଭବିତାସ୍ମି ଭୂୟ। କାହିଁକିନା ତା ପୂର୍ବରୁ ସେ ଭଗବାନଙ୍କର ସିଧାସଳଖ ଭକ୍ତ ହେଇଗଲେ, ତାଙ୍କର ପତନ ହେଇଗଲା ଏଇଭଳି ଭାବରେ। ସେଥିପାଇଁ ଆଉ ସେ ଚାହୁଁନାହାନ୍ତି ଡାଇରେକ୍ଟ ଭଗବାନଙ୍କର ଭକ୍ତ ହେବେ, ଦାସ ହେବେ, ଭଗବାନଙ୍କ ଦାସ ହେବେ, ତାଙ୍କ ଦାସଙ୍କର ଦାସଙ୍କର ଦାସ ହେବେ, ଏଇଭଳିଆ ପ୍ରାର୍ଥନା କରୁଛନ୍ତି। ତେଣୁ ଆମେ ସିଧାସଳଖ ଭଗବାନଙ୍କୁ ସେବାରେ ନିଯୁକ୍ତ ହେବା ପାଇଁ ଚିନ୍ତା କରିବା ନାହିଁ, ତାଙ୍କର ଯେଉଁମାନେ ଦାସ ଅଛନ୍ତି ତାଙ୍କର ତାଙ୍କର ଶରଣରେ ଯାଇକରି ଆମେ ଭଗବାନଙ୍କୁ ସେବା କରିବା। ଆମେ ଏ କଥାଟି ବହୁତ ଥର କହିଛେ ଯେ ଗୋଟେ ଥରେ ଥିଲେ ଜଣେ ଭକ୍ତ ଥିଲେ, ସେ ବେଦରେ ଗୋଟେ ରହିଛି ମନ୍ତ୍ର ଗୋଟେ ରହିଛି, ସେ ହେଉଛି କ'ଣ ନା ସୋହମ, ସୋହମ ଶବ୍ଦର ଅର୍ଥ ହେଉଛି କ'ଣ, ମୁଁ ହେଉଛି ସେଇ ସୋହମ, ସିଏ ହେଉଛି ମୁଁ, ଆଉ ଭଗବାନ ମୁଁ ମଧ୍ୟ ସେଇ ଭଗବାନ ସୋହମ। ଏଇ ଶ୍ଳୋକଟି ଏଇ ମନ୍ତ୍ରଟି ଅଛି ଶାସ୍ତ୍ରରେ। ତେଣୁ ସେ ସେଇ ଶ୍ଳୋକକୁ ସେଇ ମନ୍ତ୍ରଟି ପାଠ କରୁଥିଲେ, ଆମେ ଯଦି ମହାମନ୍ତ୍ର ପାଠ କରୁଛେ ସେ ସେମିତି ସେଇ ଶ୍ଳୋକ ସେଇ ମନ୍ତ୍ରକୁ ପାଠ କରୁଥିଲେ। ତେଣୁ ତାଙ୍କର ସୌଭାଗ୍ୟକ୍ରମେ ସେ ଜଣେ ବୈଷ୍ଣବଙ୍କର ସଙ୍ଗ ପ୍ରାପ୍ତ ହେଲେ, ତେଣୁ ସେ ବୈଷ୍ଣବ କଥା ହେଇକି ପଚାରିଲେ, କ'ଣ ତୁମେ ମନ୍ତ୍ର ଉଚ୍ଚାରଣ କରୁଛ ନା ଏଇଭଳି ଭାବରେ, ନା ନା ସେଇଟା ଠିକ୍ ନୁହଁ, ସେ ମନ୍ତ୍ର ତୁମେ ଦା ଅକ୍ଷର ଟିକେ ଆଗରେ ତା ପୂର୍ବରୁ ଲଗେଇକିରି କହିବ, ଦାସୋହମ ଦାସୋହମ ଦାସୋହମ, ଏଇଭଳି ଭାବରେ ସେ ମନ୍ତ୍ର ଉଚ୍ଚାରଣ କରିଚାଲିଲେ। ପ୍ରକୃତରେ ଆମେ ଯେଉଁମାନେ ମାୟାବାଦୀମାନେ ଯେଉଁମାନେ ଜ୍ଞାନୀମାନେ ସେମାନେ ଚାହାନ୍ତି ଭଗବାନଙ୍କ ସହିତ ମିଶି ଏକ ହେଇଯିବା ପାଇଁ। ବର୍ଣ୍ଣନା କରାଯାଇଛି ଏଇ ଯେଉଁ ବ୍ରହ୍ମାନନ୍ଦ ରହିଛି, ଏ ଯେଉଁ ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ରହିଛି, ତାର ଗୋଟିଏ ବିନ୍ଦୁ ସହିତ ବ୍ରହ୍ମାନନ୍ଦର ସିନ୍ଧୁ ମଧ୍ୟ ସମାନ ହୋଇପାରିବ ନାହିଁ, ଏଭଳି ରହିଛି। ତେଣୁ ସେ ଯାହା ହଉ ଭଗବାନଙ୍କର ଦାସହମ ଯେତେବେଳେ କହିଲେ, ସେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେଲେ। ତେଣୁ ତାପରେ ଯେତେବେଳେ ତାଙ୍କର ମୂଳ ଗୁରୁ ଯିଏ ଦେଖା ହେଲେ, ସେ କହିଲେ ଏମିତି, ଗୁରୁଦେବ ମୋତେ ଆଉ ଜଣେ ବୈଷ୍ଣବ କହିଲେ ଏ ମନ୍ତ୍ର ଗୋଟିଏ ବଦଳେଇକିରି ମୁଁ ଭଗବାନଙ୍କୁ ନାମ ନେଉଛି ବା ମନ୍ତ୍ର ନେଉଛି, ବହୁତ ଆନନ୍ଦ ପ୍ରାପ୍ତ ହେଉଛି। ନା ନା ମନ୍ତ୍ରଟାକୁ ଯଦି ପରିବର୍ତ୍ତନ କରିଦେବ ସେଇଟା ନଷ୍ଟ ହୋଇଯିବ, ତୁମେ ଯାହା କଲ କଲ, ପୁଣି ଆଉ ଗୋଟେ ଲଗାଅ, ସ ତା ପୂର୍ବରୁ ଲଗାଅ, ସଦାସୁହମ ଦାସୁହମ ସେ କହିଲେ ସଦାସୁହମ, ଏଇଭଳି ଭାବରେ ପୁଣି ଚାଲିଲା ଏଇଭଳି। ତାପରେ ପୁଣି ଯେତେବେଳେ ସେ ବୈଷ୍ଣବ ଜଣଙ୍କ ଦେଖା ହେଲେ, ସେ କହିଲେ ନା ଏଇଟା ଠିକ୍ ନୁହଁ, ତୁମେ ପୁଣି ଗୋଟେ ଧା ଅକ୍ଷର ଲଗାଅ ତା ପୂର୍ବରୁ, ଦାସୋ ଦାସୋହମ ଦାସୋ ଦାସୋହମ, ଏଇଭଳିଆ କଥା ଚାଲିଛି। ତେଣୁ ଏ ଯେଉଁ ପାର୍ବତୀ ଦେବୀ, ଇଏ ପ୍ରକୃତରେ ଅପରାଧ ହୋଇଗଲା, ବୈଷ୍ଣବ ଅପରାଧ ହୋଇଗଲା। ଆମର ନବଦୀପ ଧାମରେ ଯେଉଁ ରହିଛନ୍ତି 9 ଦୀପ ରହିଛି, ତା ଦେହରୁ ଗୋଟେ ଦୀପ ହେଉଛି କେଉଁଟା ନା ସେଇଟା ହେଉଛି ସୀମନ୍ତ ଦୀପ, ଯେଉଁ ନବଦ୍ୱୀପରେ ଯେଉଁ 9ଟି ଦ୍ୱୀପ ରହିଛି, ଇଏ ହେଉଛି ଭକ୍ତିର 9ଟି ଅଙ୍ଗକୁ ରିପ୍ରେଜେଣ୍ଟ କରୁଛି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସମନ ଅର୍ଚ୍ଚନ ବନ୍ଦନ ଦାସ ସଖ୍ୟ ଆତ୍ମନିବେଦନମ। ଆମର ଯେଉଁ ମନ୍ଦିରଟି ରହିଛି ଇସ୍କନ ମାୟାପୁର ମନ୍ଦିର ରହିଛି, ଏଇଟା ଆତ୍ମନିବେଦନ। ଆତ୍ମନିବେଦନ ଇଏ ହେଉଛି କ'ଣ, ସେ ଦ୍ୱୀପ ନାଁ ହେଉଛି କ'ଣ, ଶ୍ରୀମନ୍ଦିର ସେ ଜଗନ୍ନାଥ ମନ୍ଦିର ଯେଉଁଠି ରହିଛି, କିନ୍ତୁ ମାୟାପୁର ମନ୍ଦିର ଯେଉଁ ରହିଛି ସେଇଟା ହେଉଛି କି ଦ୍ୱୀପ ଗୋଟେ ରହିଛି ଯେଉଁଟା ତା'ର ଅର୍ଥ ହେଉଛି ଆତ୍ମନିବେଦନ। ଆର ସବୁ ତା'ର ଗୋଟେ ରହିଛି, ସବୁ ଘଟଣା ସବୁ ରହିଛି କେଉଁଥି ପାଇଁ ସେ ସବୁ ହେଇଛି ଏଭଳି ଭାବରେ। ଏ ଶ୍ରୀମନ୍ତ ଦ୍ୱୀପର କଥା କୁହାଯାଉଛି, ଏ ଯେଉଁ ଆପଣ ଯାଇଥିବେ ଦେଖିଥିବେ ଜଗନ୍ନାଥ ମନ୍ଦିର ଯେଉଁ ରହିଛି ଆମର ଇସ୍କନର, ସେ ପଛପଟେ ଆମର ରହିଛି ପାର୍ବତୀଙ୍କ ମନ୍ଦିର। ପାର୍ବତୀ ମନ୍ଦିର ସେଠି ଭଗବାନ ଆମର ଯେଉଁ ଗୌରାଙ୍ଗ ମହାପ୍ରଭୁ ସେଠି ରହିଛନ୍ତି। ତେଣୁ ଇଏ ଯେଉଁ ଅଭିଷେକ ବୈଷ୍ଣବମାନଙ୍କ ପ୍ରତି ଅପରାଧ ହେଇଗଲା, ସେଥିପାଇଁ ଯାଇକି ସେ ସେଠି ତପସ୍ୟା କରୁଥିଲେ, ଭଗବାନ ପ୍ରାର୍ଥନା କ୍ଷମା ପ୍ରାର୍ଥନା କରୁଥିଲେ। ତେଣୁ ଭଗବାନ ଗୌରାଙ୍ଗ ରୂପରେ ଆସିକି ସେଠି ଉପସ୍ଥିତ ହେଲେ, ତେଣୁ ଗୌରାଙ୍ଗ ମହାପ୍ରଭୁ ସେ କୃପା ପ୍ରଦାନ କଲେ ତାଙ୍କୁ। ତେଣୁ ସିଏ ତାଙ୍କର ଏଇ ଯେଉଁ ଶ୍ରୀମନ୍ତ କହିଲେ ଯେଉଁ ସିନ୍ଦୁର ଲଗାଇଛନ୍ତି ଏ ଭଗବାନ କୃପାରୁ ସେଇଟାକୁ ସେ ପ୍ରାପ୍ତ ହେଲେ। ତେଣୁ ସେଇଟା ଶ୍ରୀମନ୍ତ ଦ୍ୱୀପ ନାମରେ ରହିଛି, ତପସ୍ୟା କରିଥିଲେ, ଏଇ ବୈଷ୍ଣବ ଅପରାଧ ହେଇଗଲା ଏଥିରୁ ମୁକ୍ତ ହେବା ପାଇଁ ଏ କଥାଟି ରହିଛି। ତେଣୁ ଇଏ ଯେଉଁ ରହିଛି କ'ଣ, ଭଗବାନ ତାଙ୍କର ଯେଉଁମାନେ ନିଜଜନ, ତାଙ୍କ ନିଜଜନଙ୍କୁ ତାଙ୍କର ଭକ୍ତ ଭକ୍ତଙ୍କର ଯେଉଁମାନେ ମଧ୍ୟ ନିଜଜନ ତାଙ୍କୁ ମଧ୍ୟ ସେ ବହୁତ କ'ଣ ବହୁତ କୃପା କରନ୍ତି। ଭାଗବତର ଗୋଟେ ଶ୍ଳୋକ ରହିଛନ୍ତି ନବମ ସ୍କନ୍ଧରେ, ଏ ଯେଉଁ ଦୁର୍ବାସଙ୍କୁ ସେ କହୁଛନ୍ତି, ଭଗବାନ କହୁଛନ୍ତି ସାଧବୋ କ'ଣ ସାଧ, ମୋର ସାଧୁ ଯିଏ ମୋର ଅତ୍ୟନ୍ତ ପ୍ରିୟ, ସାଧବୋ କ'ଣ ସାଧୁମାନେ ମୋ କିଏ ଭକ୍ତି ଭକ୍ତଜନ ପ୍ରିୟ, ଏଇ ଶ୍ଳୋକଟି କହିଛନ୍ତି ନବମ ସ୍କନ୍ଧରେ। ଏଇ କାହାକୁ କହିଛନ୍ତି, ସେ ଦୁର୍ବାସ ମୁନିକୁ। ସେ କହୁ ସାଧୁମାନେ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ଖାଲି ଭଗବାନଙ୍କର ସେ ସାଧୁମାନେ ପ୍ରିୟ ତାହା ନୁହଁ, ତାଙ୍କ ନିଜଜନ ମଧ୍ୟ ଭଗବାନଙ୍କ ପ୍ରିୟ, ଏ ଶ୍ଳୋକଟି ହେଇଛନ୍ତି। ସେ କହୁଛନ୍ତି କ'ଣ ନା କ'ଣ ସାଧବ ହୃଦୟଙ୍ଗମୟମ, ସାଧୁ ହେଉଛି ଭଗବାନଙ୍କ ହୃଦୟ, ସାଧବ ହୃଦୟଙ୍ଗମୟମ ଏବଂ ସାଧୁନାଙ୍କ ହୃଦୟଂ ତୁହମ, ସାଧୁମାନଙ୍କ ହୃଦୟ ହେଉଛି ମୁଁ ସାଧୁମାନଙ୍କ ହୃଦୟ ହେଉଛି ମୁଁ ଭଗବାନ। ତେଣୁ ମଦନ୍ୟ ତେନ ଜାଣନ୍ତି ନାହଂ ତେବ୍ୟ ମନାଗପି, ତାଙ୍କ ଛଡ଼ା ମୁଁ ଆଉ କିଛି ଜାଣେ ନାହିଁ ଏବଂ ସେମାନେ ମଧ୍ୟ ମୋ ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ତେଣୁ ସାଧୁମାନଙ୍କର ଯେଉଁମାନେ ନିଜଜନ ସିଏ ମଧ୍ୟ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ତେଣୁ ସେ କହିଲେ ସେ କଥା, ତୁମେ ମୋର ଭକ୍ତଙ୍କୁ ଏଇଭଳି ଭାବରେ ଯେଉଁ ଅପରାଧ କରିଛ ମୁଁ ତୁମକୁ କେମିତି କ୍ଷମା କରିବି। ଭଗବାନଙ୍କର ଯେଉଁ ରହିଛି ଇତିହାସରେ ଏଭଳି କୌଣସି ସମୟ ଆସିନାହିଁ ଯେଉଁଠି ତାଙ୍କ ଶରଣରେ ଯାଇଥିବା ବ୍ୟକ୍ତିକୁ ସେ ବିଦାୟ କରିଦେଇଛନ୍ତି, ଶରଣ ରକ୍ଷକ ସିଏ, କିନ୍ତୁ ସେ କହିଲେ ନା ଅହମ୍ ଭକ୍ତ ପରାଧୀନ, ମୁଁ ହେଉଛି ମୋର ଭକ୍ତର ଅଧୀନ, ଏଇସବୁ ସୁନ୍ଦର ଭାବରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ସେ କଥା। ତେଣୁ ଇଏ କହୁଛନ୍ତି ଭଗବାନ ଯେତେବେଳେ ତାଙ୍କୁ ଦେଉନାହାନ୍ତି ଶରଣ ଦେଉନାହାନ୍ତି, ସେତେବେଳେ ସିଏ କହୁଛନ୍ତି ପ୍ରଭୁ ମୁଁ ଜଣେ ବ୍ରାହ୍ମଣ, ଆପଣ ଜଣେ ବ୍ରାହ୍ମଣ ରକ୍ଷକ, ବ୍ରାହ୍ମଣ ଗୋବ୍ରାହ୍ମଣ ହିତାୟଚ, ଆଉ ମୋତେ ଆପଣ ବିଦାୟ କରିଦେଉଛନ୍ତି। ତେଣୁ ସେ ଏଇ ଶ୍ଳୋକଟି କହିଲେ, ସିଏ କହିଲେ ଅହମ୍ ଭକ୍ତ ପରାଧୀନ, ଦୁର୍ବାସ କହୁଛନ୍ତି ପ୍ରଭୁ ଆପଣଙ୍କର ଅଧୀନ ହେଉଛନ୍ତି ଇଏ ସୁଦର୍ଶନ ଚକ୍ର, ଆପଣ ତାକୁ ଆଜ୍ଞା ପ୍ରଦାନ କଲେ ସେ ବନ୍ଦ କରିଦେବ, ସିଏ ମୋତେ ଆଉ କଷ୍ଟ ଦେବ ନାହିଁ। ନା ମୁଁ ମୋର ଅଧୀନ, ମୁଁ ସ୍ୱାଧୀନ ନୁହଁ, ମୁଁ ଭକ୍ତର ପରାଧୀନ, ଭକ୍ତିର ଅଧୀନରେ ମୁଁ ରହିଛି। ତେଣୁ ସେ ଏହି ଶ୍ଳୋକଟି କହିଲେ ହଁ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ, ମୁଁ ସ୍ୱତନ୍ତ୍ର ନୁହଁ ଅସ୍ୱତନ୍ତ୍ର, କ'ଣ ସାଧୁବୀର ଗ୍ରସ୍ତ ହୃଦୟ, ମୋ ହୃଦୟକୁ ସାଧୁ ଯିଏ ସେ ମୋର ହୃଦୟକୁ ଅଧିକାର କରାଇଛି। ତେଣୁ ଭକ୍ତେର ଭକ୍ତ ଜନପ୍ରିୟ, ମୋର ଯେ ଭକ୍ତ କେବଳ ମୋର ପ୍ରିୟ ତାହା ନୁହଁ, ତାଙ୍କ ଜନ ମଧ୍ୟ ମୋର ପ୍ରିୟ, ଭକ୍ତ ଜନ ଭକ୍ତେର ଭକ୍ତ ଜନପ୍ରିୟ, ତେଣୁ ସବୁ ଭକ୍ତମାନଙ୍କ ଭିତରେ ଭଗବାନଙ୍କୁ ସବୁ ଯଦି କୁହାଯିବ ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ଭକ୍ତ କିଏ, ଶ୍ରେଷ୍ଠ ବୈଷ୍ଣବ କିଏ, ସିଏ ହେଉଛନ୍ତି ଶିବଜୀ। ବୈଷ୍ଣବମାନଙ୍କ ଯଥାସ୍ତମ ଭାଗବତମ ଦ୍ୱାଦଶ ସ୍କନ୍ଧ ଅନ୍ତିମ ଅଧ୍ୟାୟରେ 13 ଅଧ୍ୟାୟରେ ଏଇଟା କହିଲେ ସୁତ ଗୋସ୍ୱାମୀ। ଭଗବାନଙ୍କର ଅତ୍ୟନ୍ତ ଉନ୍ନତ ଭକ୍ତ ହେଉଛନ୍ତି ଶିବଜୀ, ବୈଷ୍ଣବମାନଙ୍କ ଯଥାସମ୍ଭୁ। ତେଣୁ ଶଙ୍କରାନୁଚର ଯେଉଁ କୁହାଗଲା, ତା ଶିବଜୀଙ୍କର ଯେଉଁ ଅନୁଚର, ଶିବଜୀଙ୍କ ନିଜଜନ, କେମିତି ସିଏ ତାଙ୍କୁ ହତ୍ୟା କରିବେ? ତେଣୁ ସିଏ ଏଭଳି ଭାବରେ ସ୍ୱର ମାରୁଛନ୍ତି ଯେ ଏଭଳି ଶିବରେ ତାଙ୍କୁ ହତ୍ୟା କରିବା ପାଇଁ ମାରୁନାହାନ୍ତି, ସେ ବିଧା କରିଦେବା ପାଇଁ ମାରୁଛନ୍ତି। ସେ ଭଗବାନ ସାରଙ୍କ ଧନୁରେ ଯେଉଁ ତୀର ମାରୁଛନ୍ତି, ଏ ଅନୁଚରମାନେ ଯେଉଁ ରହିଛନ୍ତି, ଭୂତ ପ୍ରମଥ ଗୁହ୍ୟକ ଡାକିନୀ ଜାତୁଧାନାସ ବେତଳାନ ସବିନାୟକାନ ପ୍ରେତ ମାତୃ ପିଶାସ। ମାତୃ କହିଲେ ଯେଉଁ ରହିଛନ୍ତି, ସେଇ ଯେଉଁ ରହିଛନ୍ତି କ'ଣ, ଏମାନେ ସବୁ ମଧ୍ୟ ଏମାନେ ସବୁ ସ୍ତ୍ରୀଲୋକ, ସ୍ତ୍ରୀଲିଙ୍ଗ, ଏମାନେ ସବୁ ତାଙ୍କ ଭିତରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ସବୁ ରହିଛି। ତେଣୁ ସେମାନେ ମଧ୍ୟ ଆସି ଯୁଦ୍ଧ କରୁଛନ୍ତି ଭଗବାନଙ୍କ ସହିତ, ଶଙ୍କରଙ୍କର ଅନୁଚର ସେମାନେ। ଏ ଆଚାର୍ଯ୍ୟମାନେ ଟୀକାରେ ଏଇଟା କହିଛନ୍ତି, ତେଣୁ ଭଗବାନ ଚାହୁଁନଥିଲେ ତାଙ୍କୁ ହତ୍ୟା କରିବା ପାଇଁ, ସେ ନିଜ ଜନ, ତାଙ୍କ ଭକ୍ତଙ୍କର ନିଜ ଜନ, କେମିତି ତାଙ୍କୁ ହତ୍ୟା କରିବେ? ତେଣୁ ସେହିଭଳି ଭାବରେ ଆମେ ମଧ୍ୟ ଏଇ ଯେଉଁ ଆମର ଗୁରୁଦେବଙ୍କ ସ୍ଥାନରେ ଯାଇଛେ, ପ୍ରଭୁପାଦଙ୍କର ଏ ଯେଉଁ ରହିଛି, ଇଏ କ'ଣ, ଇଏ ଯେଉଁ ସଂସ୍ଥା ରହିଛି ପ୍ରଭୁପାଦଙ୍କର ସଂସ୍ଥା, ଇଏ ତାଙ୍କର ନିଜ ଜନ ହେଉଛନ୍ତି, ତାଙ୍କ ଆମର ଗୁରୁଦେବ ହେଉଛନ୍ତି ତାଙ୍କର ନିଜ ଜନ, ଆମର ତାଙ୍କ ଦାସ, ଦାସାନୁ ଦାସ। ତେଣୁ ଭଗବାନ ସେଇଥିପାଇଁ ଆମକୁ, ଆମେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସେଇଥିପାଇଁ, କାରଣ ଆମେ ନିଜ ସେବା ମାଧ୍ୟମରେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ଭଗବାନ କହିଦେଲେ ନା, ମୋର ଭକ୍ତ ଯିଏ ମୋର ଭକ୍ତ ନୁହଁ, କିନ୍ତୁ ମୋର ଭକ୍ତଙ୍କର ଯିଏ ଭକ୍ତ ସିଏ ହେଉଛନ୍ତି ମୋର ପ୍ରିୟ, ପ୍ରକୃତ ସିଏ ହେଉଛନ୍ତି ମୋର ଭକ୍ତ। ତେଣୁ ମହାପ୍ରଭୁ ସେଇଟା କହିଲେ, କ'ଣ, ଗୋପୀ ଆମର ପରିଚୟ ହେଉଛି ସେଇଟା, ଆମର ପରିଚୟ, ପ୍ରକୃତ ପରିଚୟ ହେଉଛି କ'ଣ, ମହାପ୍ରଭୁ ଏଇଟା କହିଛନ୍ତି, ନାହଂ ବିପ୍ରୋ ନ ଚ ନରପତି ନ ବୈଶ୍ୟ ଶୂଦ୍ରବା ନାହଂ ବର୍ଣ୍ଣୀ ନ ଚ ଗୃହପତି ନ ବନସ୍ତୁ ଜତିର୍ବା କିନ୍ତୁ ପ୍ରଦ୍ୟୁନ୍ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତାବ୍ଧେର ଗୋପୀ ଭର୍ତ୍ତୃପଦ କମଳୟୋ ଦାସ ଦାସାନୁ ଦାସ। ଆମର ଇଏ ହେଉଛି ପ୍ରକୃତ ପରିଚୟ, ଆମେ ପ୍ରକୃତ ବ୍ରାହ୍ମଣ ନୁହଁ କି କ୍ଷତ୍ରିୟ ନୁହଁ କି ବୈଶ୍ୟ ନୁହଁ କି ଶୂଦ୍ର ନୁହଁ ବା ବ୍ରହ୍ମଚାରୀ ନୁହଁ କି ଗୃହସ୍ଥ ନୁହଁ କି ବାନପ୍ରସ୍ଥ ନୁହଁ କି ସନ୍ନ୍ୟାସ ନୁହଁ, ଏଇଭଳି ଭାବରେ ହଜାର ନୁହଁ ନୁହଁ କହିଲେ ମଧ୍ୟ ଆମର ପ୍ରକୃତ ପରିଚୟ ମିଳିବ ନାହିଁ। ପ୍ରକୃତ ପରିଚୟ କ'ଣ ନା, ଗୋପୀ ଭର୍ତ୍ତୂର ପଦକମଳୟୋ ଦାସ ଦାସାନୁ ଦାସ। ଗୋପୀଙ୍କୁ ଯିଏ ପାଳନ କରନ୍ତି ସେ ଭଗବାନଙ୍କର ପାଦ ପଦ୍ମର ଦାସଙ୍କର 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 ଦାସ। ଏ ହେଉଛି କଥା, ଇଏ ହେଉଛି ପ୍ରକୃତ ଆମ ପରିଚୟ ହେଉଛି ଏଇଟା। ଆମେ ସିଧାସଳଖ ଭଗବାନ ଦାସ ପାଇଁ ଯଦି ଚିନ୍ତା କରିବା ତାହେଲେ ସେଇଟା ଡେଞ୍ଜର, ସେଇଟା ବହୁତ ଖତରା ରହିଛି ସେଥିରେ। କିନ୍ତୁ ଯେଉଁମାନେ ଭଗବାନଙ୍କ ସେବକରେ ଅଛନ୍ତି, ସେବାରେ ରହୁଛନ୍ତି, ତାଙ୍କୁ ଯଦି ଆମେ ସେବା କରିବା ତାହେଲେ ଭଗବାନ ଆମ ଉପରେ ସନ୍ତୁଷ୍ଟ ହେବେ। ତେଣୁ ଆମେ ଏଇ ସଂସ୍ଥାରେ ଅଛେ, ଆମେ ଆମର ଗୁରୁଙ୍କ ମାଧ୍ୟମରେ ଏଇଭଳି ଭାବରେ ଭଗବାନ ପାଖକୁ ଆମର ସେବାଟା ଯାଉଛି, ଆମେ ସିଧାସଳଖ ଭଗବାନ ସେବା କରୁନାହିଁ, ସେ ଗୁରୁଙ୍କ ମାଧ୍ୟମରେ ସେବା କରୁଛେ। ତେଣୁ ଗୁରୁଙ୍କ ଶରଣରେ ଥିବାରୁ ଭଗବାନଙ୍କ କୃପା ଆସିବ, ଆମେ ତେଣୁ ଗୁରୁଙ୍କର ନିର୍ଦ୍ଦେଶ ମାନିବାକୁ ପଡ଼ିବ। ଆମେ ଯଦି ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ କାମ ନ କରିବା, ମନ ଇଚ୍ଛା କାମ କରିବା, ତାହେଲେ ଆଉ ଆସିବ ନାହିଁ, କୃପା ଆସିବ ନାହିଁ। ଭଗବାନ ପ୍ରଭୁପାଦ ମହାରାଜ ଏ ସଂସ୍ଥା ନିର୍ମାଣ କରିଛନ୍ତି, ସଂସ୍ଥାରେ ଇଏ ହେଉଛନ୍ତି ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ପ୍ରଭୁପାଦ ମହାରାଜ, ସେ ନିୟମ କରିଦେଇଛନ୍ତି, ଆମେ ଏ ସଂସ୍ଥାରେ ରହିଛେ ମାନେ ଏଇଭଳି ନିୟମ ମାନିକରି ଚଳିବା। କିନ୍ତୁ ଆମେ ଆମ ମନ ଇଚ୍ଛା ନିୟମ କରିବା, ଆଉ କି ସେ ଶିଷ୍ୟ, କିଏ ସେ ଶିଷ୍ୟ? ଶିଷ୍ୟ ଭିତରେ ଆମେ କହିଲେ ନା, ଉତ୍ତମ ମଧ୍ୟମ ଅଧମ କାଟେଗୋରୀ ସବୁ ରହିଛନ୍ତି। ତେଣୁ ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଯଶ ପ୍ରସାଦାତ୍ ନ ଗତି କୁତୋପି, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମାନ ଯେଉଁ କି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଆମେ ଯେଉଁ ସେବା କରିବା ଆମେ ସେଇ ଅନୁସାରେ ଗୁରୁଦେବଙ୍କର ଇଚ୍ଛା ଅନୁସାରେ କରିବା, ଆମେ ମନ ଇଚ୍ଛା ସେବା କଲେ ସେଇଟା ଭଗବାନଙ୍କ ସେଥିରେ ଖୁସି ହେବେ ନାହିଁ। ଯେଉଁ ନିର୍ଦ୍ଦେଶ ରହିଛି, ଗୁରୁଦେବଙ୍କର ନିର୍ଦ୍ଦେଶ ରହିଛି, ନିୟମ ରହିଛି, ସେଇ ନିୟମ ଅନୁସାରେ ଆମେ କାର୍ଯ୍ୟ କରିବା। ଟ୍ରାଫିକ୍ ରୁଲ୍ ଯଦି ଇଏ ମଝିରେ ଓଡ଼ିଶା ସରକାରଙ୍କର ଏବେ ସେ ନିୟମ କରାଯାଇଥିଲା, ସବୁ ବହୁତ ଟଙ୍କା ଫାଇନ୍ କରିଦେଉଥିଲେ, ସେମାନଙ୍କର ଇଏ ହେଇଯାଇଥିଲା, ଚିନ୍ତା ପଡ଼ିଯାଇଥିଲା କ'ଣ କରିବା, କିନ୍ତୁ ଗାଡ଼ି ବାହାର କରିବାକୁ ସେମାନେ ଭୟ କରୁଥିଲେ। କିନ୍ତୁ ଯାହା ହେଉ ସେହି ସମୟରେ କରୋନା ଆସି ପହଞ୍ଚିଗଲା, ସେ ସବୁ ବନ୍ଦ ହୋଇଗଲା। ତେଣୁ ଇଏ ଯେଉଁ ରହିଛି, ଆମେ ଯେଉଁ ପରମ୍ପରା ରହିଛେ, ଗୁରୁଙ୍କର ଆଶ୍ରୟ ନେଇଛେ, ସାଧୁଗୁରୁଙ୍କର ଆଶ୍ରୟ ନେଇଛେ, ସେମାନେ ସବୁ ଆମର ମଙ୍ଗଳ ପାଇଁ ସବୁ ନିୟମ କରିଛନ୍ତି। ସକାଳୁ 4:30ରୁ ଉଠିବା, ଏଇ କ'ଣ ମଙ୍ଗଳ ଆଳତି ଆଟେଣ୍ଡ କରିବା, ଏଇସବୁ ଆମର ମଙ୍ଗଳ ପାଇଁ କରିଛନ୍ତି। ଇଏ ତାଙ୍କର ଇଏ କରୁଛନ୍ତି ତା ନୁହଁ, ଏଇଟା ଆମର ପ୍ରକୃତ ଉପକାର ହେବ। ଏଇଟା ଭାଗବତ କଥା ଶ୍ରବଣ କରିବା, ଏ ପ୍ରକୃତରେ ଆମର ଉପକାର ହେବ, ଏଇଥିପାଇଁ ନିୟମ ସବୁ ରହିଛି। କିନ୍ତୁ ଆମେ ମନ ଇଚ୍ଛା କରିବା, ନା ମୁଁ ଏଭଳି ସେବା କରିବି, ଏଭଳି କରି ସେବ କରି ସେବ କରି କହିକିରି ସବୁ ଯଦି ଇଏ କରିବା, ନିୟମ ଉଲ୍ଲଂଘନ କରିବା, ତାହେଲେ ଗୁରୁଦେବଙ୍କ କୃପା ପ୍ରାପ୍ତ ହୋଇପାରିବା ନାହିଁ। ଆଉ ଗୁରୁଦେବଙ୍କ କୃପା ପ୍ରାପ୍ତ ନ ହୋଇପାରିଲେ ଭଗବାନ କୃପା କେଉଁଠି ପାଇବା? ଯସ୍ୟ ପ୍ରସାଦାତ୍ ଭଗବତ ପ୍ରସାଦୋ, ଯସ୍ୟ ପ୍ରସାଦାତ୍ ନଗତି କୁତୋପି ଧାୟନ୍ତୁ ବନ୍ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ୍। ତେଣୁ ଏଇଭଳି ଭାବରେ ଶିବଜୀ ଶଙ୍କର ଶିବଜୀଙ୍କ ଅନୁସାର ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ଭଗବାନ ଚାହୁଁନାହାନ୍ତି ହତ୍ୟା କରିବା ପାଇଁ। ଶିବଜୀଙ୍କୁ ମଧ୍ୟ ହତ୍ୟା କରିବେ ନାହିଁ, ଖାଲି ଶୁଆଇ ଦେବେ ତାଙ୍କୁ, ଗୋଟେ ଏଭଳି ମାରିବେ, ବାଣ ମାରିବେ, ତାଙ୍କ ନିଦ ଆସିବ, ଆଇବାର ନିଦ ଆସିବ। ତେଣୁ ସନାତନ ଗୋସ୍ୱାମୀ ଏଠିକାର ଭାଷାରେ କହୁଛନ୍ତି, ସୁରା କ'ଣ ଶଙ୍କରେତି ଯୁଗ୍ମକମ୍, ଦୁଇଟି ଶ୍ଳୋକ ଏକ ସମୟରେ ଅନ୍ୟ କରାଯାଇଛି। ଭୂତ ଦେବଯୋନି ବିଶେଷା, ଭୂତ ହେଉଛନ୍ତି ଏ ଗୋଟେ ପ୍ରକାର ଦେବତା, ଦେବଯୋନି ବୋଲି କୁହାଯାଉଛି, ବିଶେଷା ବା ତାଙ୍କର ପୁତ୍ରମାନଙ୍କୁ ଭୂତ ବୋଲି କୁହାଯାଉଛି ଦେବଯୋନି। ଭୂତାଦିନାଂ ଯଥୋତ୍ତରମ୍ ଉଗ୍ରତ୍ୱଂ ଅପକୃଷ୍ଟତ୍ୱଂ ବା ଜ୍ଞେୟମ୍, ଏ ଯେଉଁ ଇଏରେ କୁହାଗଲା, ପ୍ରଥମେ କୁହାଗଲା ଭୂତ, ତାପରେ ପ୍ରମଥ, ତାପରେ ଗୁହ୍ୟକ, ତାପରେ ଡାକିନୀ, ଜାତୁଧାନ, ଏଇସବୁ ଯେଉଁ କୁହାଯାଇଛି, ଏମାନେ କ'ଣ ନା ତାଙ୍କର ଇମ୍ପୋର୍ଟାନ୍ସ ଲେସ୍ ଇମ୍ପୋର୍ଟାଣ୍ଟ ଯେଉଁମାନେ, ତାଙ୍କ ପରେ ତାଙ୍କୁ କୁହାଯାଇଛି, ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁମାନେ ତାଙ୍କୁ ପ୍ରଥମେ କୁହାଗଲା, ଏଇଭଳି ଭାବରେ କୁହାଯାଇଛି। ବା ଅପକୃଷ୍ଟତ୍ୱଂ ବା ସେମାନେ ବହୁତ ଖତରା ସୃଷ୍ଟି କରିବେ, ସେଇଭଳି ଭାବରେ ଯାହାପରେ ଯାହା କୁହା ହେଉଛି, ସେ ଆହୁରି ଅଧିକରୁ ଅଧିକ ଖତରା ସବୁ କରିବେ, ଏଇଭଳି ଭାବରେ ବା ବହୁତ ପ୍ରକାର ପାପୀ ବ୍ୟକ୍ତି ସେମାନେ ସବୁ ସହିଛନ୍ତି। ପ୍ରେତା ପିଶାଚ ବିଶେଷା, ପ୍ରେତା କହିଲେ ଗୋଟେ ପ୍ରକାର ପିଶାଚ ସେମାନେ, ଦ୍ରାବୟା ମାସେ ବି ନତୁ ଅବଧିତ ଯତଃ ଶଙ୍କରସ୍ୟା ଅନୁଚରଣ, କୁହାଗଲା ନା ସେମାନେ ସବୁ ଦ୍ରାବୟା ମାସ ତିକ୍ଷ୍ମା, ଏଭଳି ଭାବରେ ସର ମାରିଲେ ସେ ରହିପାରିଲେ ନାହିଁ, ଯୁଦ୍ଧ କରିପାରିଲେ ନାହିଁ, ପଳେଇଗଲେ ସବୁ। ଆର ଉଦ୍ଦେଶ୍ୟ ହେଉଛି କ'ଣ, ତାଙ୍କୁ ହଟେଇ ଦେବା ପାଇଁ, ହଟେଇ ଦେବା ପାଇଁ ସେମାନେ ଚାହୁଁନଥିଲେ ଯୁଦ୍ଧ କରିବା ଭଗବାନ ତାଙ୍କ ସହିତ, ତେଣୁ ଏଭଳି ଯୁଦ୍ଧ ମାରିଲେ ସେ ପଳେଇଯିବେ। ଯେତେବେଳେ ପାଣ୍ଡବମାନେ ବିରାଟ ରାଜ୍ୟରେ ରହିଥିଲେ, ଛଦ୍ମବେଶରେ ରହିଥିଲେ, ଦୁର୍ଯ୍ୟୋଧନ ଏବଂ ଅନ୍ୟମାନେ ସେମାନେ ସବୁ କୌରବମାନେ, ସେମାନଙ୍କର ଭାରି ଜୋର ଚେଷ୍ଟା କରୁଥିଲେ, ଯେତେ ତାଙ୍କର ଇଏ ଥିଲା, ଶାସନ କଳ ଥିଲା, ସବୁ ଲଗେଇ ଦେଇଥିଲେ, ଯାହା ହଉ ଖୋଜ କେଉଁଠି ରହିଲେ ପାଣ୍ଡବମାନେ, କାରଣ ଗୋଟେ ସେଇ 12 ବର୍ଷ ଭିତରେ ଯଦି ସେ ଅଜ୍ଞାତବାସ ରହିଛି, ଗୋଟେ ବର୍ଷ ଅଜ୍ଞାତବାସରେ ଯଦି ଧରା ପଡ଼ିଯିବେ, ପୁଣି ଥରେ 12 ବର୍ଷ ସେମାନେ ଯିବେ ବନବାସ କରିବେ। ତେଣୁ ଏଇଭଳି ଭାବରେ କରି 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 ରାଶି ଯାଇକି ଜାଣିଲେ, ବୁଝିପାରିଲେ ସେ ବିରାଟ ରାଜ୍ୟରେ ସେ ରହିଛନ୍ତି ବୋଲି ଜାଣିପାରିଲେ, ଏସବୁ ରହିଛି, ବହୁତ କଥା ସମୟ ରହିଛି, ଆମେ ସମୟ ହୋଇଗଲାଣି। ତେଣୁ ଯାହା ହଉ ସେମାନେ ସବୁ ଆସିଲେ ଯୁଦ୍ଧ କରିବା ପାଇଁ, ଇଏ କର୍ଣ୍ଣ, ଭୀଷ୍ମଦେବ ଏମାନେ ସବୁ ଆସିଲେ ଯୁଦ୍ଧ କରିବା ପାଇଁ, ଯୁଦ୍ଧ କରିବା ପାଇଁ ବିରାଟ ରାଜ୍ୟ ସହିତ ଯୁଦ୍ଧ କରିବା ପାଇଁ ଆସିଲେ। ସେହି ସମୟ ବିରାଟ ରାଜାଙ୍କର ଯେଉଁ ପୁତ୍ର ଉତ୍ତର, ସେ ବହୁତ ରାଜାଙ୍କ ପୁତ୍ର ବୋଲି ସେ ବହୁତ ଦେଖାଉଥିଲେ, ମୁଁ ବହୁତ ବଡ଼ ଯୋଦ୍ଧା, ଏଭଳି ଭାବେ ଏମିତି ଗୋଟେ ବହୁତ ଘଟଣା ରହିଛି। ଇଏ ହେଇଥିଲେ ଯୁଧିଷ୍ଠିର ମହାରାଜ ହେଇଥିଲେ କଙ୍କ, ଏବଂ ବିରାଟ ରାଜ ଇଏ ତାଙ୍କ ସହିତ ସେ ପଶା ଖେଳୁଥିଲେ। ଏଇଭଳି ଭାବରେ ସବୁ ଖବର ଆସୁଛି ଯେ ଏମାନେ ଯେଉଁ ଉତ୍ତର ଗଲେ ଅର୍ଜୁନ ସହିତ ନପୁଂସକ ଥିଲେ, ବୃହନ୍ନଳା ତାଙ୍କ ସହିତ ଗଲେ। ତାପରେ ଇଏ ଯାହା ହଉ ତାଙ୍କର ସବୁ ଅସ୍ତ୍ର ସବୁ ରଖିଥିଲେ, ଗୋଟେ ସମୀ ବୃକ୍ଷରେ ରଖିଥିଲେ, ସେ ଅସ୍ତ୍ର ସବୁ ଆଣିଲେ, ଗାଣ୍ଡିବଧନୁ ଆଣିକରି ଯୁଦ୍ଧ କରିବା ପାଇଁ ବସିଗଲେ। ଯୁଦ୍ଧ କରିବା ଯେତେବେଳେ ଉତ୍ତର କହିଲା,
ଏ ଯେଉଁ କୌରବ ମାନସନ ଦେଖିକି ସେ ଭୟରେ ହାଟଫେଲ ହେଇଗଲା ତାର। ତାପରେ ସେ କହିଲେ ତୁ ଏଇଠି ରହ, ମୁଁ ଯାଉଛୁ ସେ ଯୁଦ୍ଧ କରିବୁ। ଅର୍ଜୁନ ଯେତେବେଳେ ଯୁଦ୍ଧ କରିବା ବସିଲେ ଯୁଦ୍ଧ କଲେ ନାହିଁ ତାଙ୍କ ସହିତ, କାରଣ ଏଭଳି ଗୋଟେ ସ୍ୱର ମାରିଲେ ସେମାନେ ସବୁ ମୋହ ହେଇଗଲେ, ମୋହ ମୋହ ମୋହାଚ୍ଛନ୍ନ ହେଇକି ପଡ଼ିଗଲେ ସବୁ। ତେଣୁ ଏଇଭଳି ଭାବରେ ଯେତେବେଳେ ଖବର ଆସିଲା ବିରାଟ ରାଜାଙ୍କୁ ଯେ ଆପଣ ପୁତ୍ର ଜୟଲାଭ କରିଛନ୍ତି ଯେତେବେଳେ, ସେତେବେଳେ ଇଏ କ'ଣ କଲେ ଯୁଧିଷ୍ଠିର ମହାରାଜ କଙ୍କ ଯେତେବେଳେ ସେ କହିଲେ ସେଠି ବୃହନ୍ଦଳା ଅଛନ୍ତି, ସେ ନିଶ୍ଚିନ୍ତ ଯୁଦ୍ଧରେ ଜିତିଲା ଜୟଲାଭ କରିବେ। ଏଇଭଳି ଭାବରେ ସେ କହିବାରୁ ସେ ରାଜା କ୍ରୋଧ ପ୍ରକାଶ କରିକି ତାଙ୍କର ଯେଉଁ ପଶା ଖେଳୁଥିଲେ ଗୋଟିଟେ ରହିଛି ସେଟାକୁ ମାରିଲେ। ମାନେ ଯୁଧିଷ୍ଠିର ମହାରାଜ ଜାଣିନାହାନ୍ତି ଯୁଧିଷ୍ଠିର ମହାରାଜ ବୋଲି, ତେଣୁ ନାକରେ ବାଜିଲା, ତାଙ୍କ ନାକରୁ ରକ୍ତ ବାହାରିଲା। ଏଇଭଳି ଭାବରେ ସେ ଯେଉଁ ରହିଛନ୍ତି ଦ୍ରୌପଦୀ ସେଠି ଥିଲେ, ଶୈଳେନ୍ଦ୍ରୀ ରୂପରେ ଥିଲେ, ସେ ସେଇଠୁ ଧରିଦେଲେ, ହାତରୁ ଧରିଦେଲେ, କାରଣ ସେ ରକ୍ତ ଯଦି ତଳେ ପଡ଼ିଯାଇଥାନ୍ତା ତାହେଲେ ତାଙ୍କର ସେ ରାଜାଙ୍କର ବହୁତ ଅସୁବିଧା ହୋଇଥାନ୍ତା। ଏ ଧର୍ମରାଜ ସିଏ ଏଇଭଳି ଘଟଣା ସବୁ ବର୍ଣ୍ଣନା କରାଯାଇଛି ମହାଭାରତରେ, ଏ ଘଟଣା ସବୁ ରହିଛି। ଯାହା ବି ହେଉ, ଏଇଭଳି ଭାବରେ ଶିବଜୀ ତାଙ୍କୁ ତାଙ୍କୁ ବିଦାୟ କରିଦେବେ ଏବଂ ଶଙ୍କର ସହିତ ମଧ୍ୟ ଯୁଦ୍ଧ କରିବେ ନାହିଁ। ଏସବୁ କଥା ଆମେ ପରେ ସବୁ ବର୍ଣ୍ଣନା କରିବା, ଆମର ସମୟ ହୋଇଗଲା। 2 ମିନିଟ୍ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।